श्री गुरुदेव श्री श्रीमद्भक्त सर्वदान स्वामी गुरुमहाराजपादान करी श्रील निष्कृति सदा आचार्य श्री श्रीमदेश भक्ति वेदान स्वामी श्री गोपाल महाराजपाद पद्मेदन करी आज समस्त साधु वैष्णव तथा उपस्थ वैष्णव करी भागवत कथा प्रायोजक पाद पद्मेदन करी आज पवित्र सीता नवमी तिथि सीता महात्मा स्पेशल कृपा की प्रार्थना करी आज मत जानवा देवी दयाशंकर आविर्भाव तिथि ताकर कृपा प्रार्थना करी आज हूँ सीता माधवर आज तिरोभाव तिथि मधु पंडित जहाँपाई भगवान राधा गोपीनाथ आविर्भाव होते पाद पद्म अर्पण निवेदन करी स्पेशल कृपा प्रार्थना करी आज आम श्रीमद्भागवतम सप्तम दिवस अंतिम दिवस कथा कह तेणु जहा हूँ ये आरंभ होती अक्षय तृतीय आज शेष हेले सीता नवमी तिथि तेणु ये भगवान यही भाव व्यवस्था होता जो कि आज आम ये सब कथा कहने सुजोग पाइलु जो आम कौन कौन आम कौन सी योग्यता ना जहाँ भी आम कह सुजोग मिलला आमर समस्त पाखे आम कृतज्ञता ज्ञापन करी आम आज कथ कह गत काम कथा विश्राम देते षाठी अध्याय पर्यटन अणसठी अध्याय अणसठी अध्याय भगवान षोल हजार शहे राणी सहित बहुत कथ आम कही संक्षेप में गोटे घंटे आम कौन कह गोटे श्लोक गोटे घंटा कह सफिसीयंट हम ना जो यही भाव में एकसठी अध्याय कथ आम आरंभ करवा एकसठी अध्याय होती अनिरुद्ध विवाह अनिरुद्ध रुक्मिणी भगवान को विवाह करते रुक्मिणी भाई रुक्मी से विवाह में बहुत प्रकार प्रतिबंधक सृष्टि करते बहुत घटना सब हो जाएगी आम सका भागवत कथार आम सब आलोचना करुचे कि रुक्मी तांकर कन्या हूँ रुक्मवती को प्रदान करते प्रद्युम्न को प्रद्युम्न को प्रदान करते एवं पुणी तांकर पुत्र कन्या रचना को प्रदान कले अनिरुद्ध को तेणु एकसठी अध्याय से अनिरुद्ध विवाह कथा कह जाएगी अनिरुद्ध वासुदेव संकर्षण प्रद्युम्न अनिरुद्ध एम होती भगवान श्री राम लक्ष्मण भरत शत्रुघ्न तेणु ये हूँ भगवान चतुर्गुह तेणु प्रद्युम्न पुत्र हूँ अनिरुद्ध अनिरुद्ध पुत्र हूँ वज्र जे कि भगवान लीला शेष होगा पर द्वारा आसी मथुरार राजधानी पुणी स्थापन कर अंतिम आशीष कथा तेणु ये जो रही अनिरुद्ध विवाह कले रचना को सही समय भगवान सब जाते जादव मान सब जाते ये जो रुक्मी रुक्मी होती आगे वर्णना करे रुक्मी होती कौन कुंडीन पुओ बर्तमान नागपुर रही महाराष्ट्र से स्थान से राज्य राजा थे पिता विष्णुक किंतु से भगवान प्रति दृढ़ आचरण करके भगवान सब मुंडन करदे सब कथ पूर्व वर्णना कर तेणु सी आ गोटे स्थान में राजधानी स्थापन करते से हूँ भोजकटक भोजकट तेणु यही भाव जो रही से ही स्थान में बहुत भगवान से बलराम कृष्ण एम सब जाते रुक्मिणीदेवी मध्य जाते अन्न सब जाते विराट आयोजन होता बहुत बहुत घटना बहुत धूमधाम पालन होता कितु बहुत पर जो रही रुक्मिंकर सांग मैंने सब थे रुक्मिंकर जो मैंने बंधु मैंने आम कलिंग जाइए कलिंग राजा जाइए आ विभिन्न राज्य सब राजा सब जाते से मैंने कहले बलराम ये गौड़ पिला ये कौन जानी पशा पशा खेल जानी कि तो भगवान विरुद्ध सब द्वेष था जहाँ भगवान बलराम का हस्तक्षेप कृष्ण तक हत्या कर नथिले कि आज जो बहुत शेष हो गला बलराम सब फेर बस कहले पशा टे बाजे हो जाऊ जिते कहले बलराम क्षत्रिय ये रही पशा कि कह खेल कहे जमी युद्ध को कहीं क्षत्रिय କ'ଣ ସୁଖୀନାମ କ୍ଷେତ୍ର ପାର୍ଥ ଲଭନ୍ତେ ଯୁଦ୍ଧ ମିଦୃଶ୍ୟ ଯୁଦ୍ଧ ପାଇଁ ଯେତେବେଳେ ତାଙ୍କୁ ଆହ୍ୱାନ ଆସେ ସେତେବେଳେ ସେ ବହୁତ ଆନନ୍ଦିତ ହୁଅନ୍ତି ସେଇଭଳି ଭାବରେ ପଶା ମଧ୍ୟ ତେଣୁ ଏଇ ଯେଉଁ ଘଟଣାଟି ହେଇଥିଲା ଏଭଳି ଭାବରେ ହେଲା ଯଦିଓ ଏମାନେ ହାରିଯାଇଥିଲେ ରୁକ୍ମିଣୀ ଏମାନେ ସବୁ ହାରିଯାଇଥିଲେ କିନ୍ତୁ ମିଛରେ କହିଲେ ଆମେ ଜିତିଛୁ ଏଇଭଳି ଭାବରେ କହିଲେ ଯେତେବେଳେ ଆକାଶବାଣୀ ହେଲା ଆକାଶବାଣୀ ହେଲା ନା ବଳରାମ ଜିତିଛନ୍ତି କିନ୍ତୁ ସେ ଶୁଣିଲେ ନାହିଁ ତାଙ୍କର ସବୁ ବନ୍ଧୁବାନ୍ଧବ ସବୁ ବନ୍ଧୁବାନ୍ଧବ ସବୁ ଥିଲେ ସେମାନେ ମିଶିକି କହିଲେ ନା ବଳରାମ ହାରିଯାଇଛନ୍ତି ଏସବୁ କହିକରି କହିବାରୁ ବଳରାମଙ୍କର କ୍ରୋଧ ଆସିଲା ଭଗବାନ ତାଙ୍କର ହଳରେ ତାକୁ ହତ୍ୟା କରିଦେଲେ ବିବାହ ଇଏରେ ଉତ୍ସବରେ ତାଙ୍କର ସମୁଦ୍ରକୁ ହତ୍ୟା କଲେ ସମୁଦିନ ସମୁଦ୍ରିକ ପିତା ହେବେ ଇଏ ଏମିତି ନାହିଁ ଇଏ ହେଉଛନ୍ତି ହଁ ଯାହା ହେଉ ଇଏ ଯେଉଁ ଅନିରୁଦ୍ଧ ଅନିରୁଦ୍ଧଙ୍କର ଶ୍ୱଶୁର ହେବେ ଭଗବାନ ତାଙ୍କୁ ହତ୍ୟା କଲେ ବଳରାମ ତେଣୁ ରୁକ୍ମିଣୀ ଦେବୀ କୌଣସି କିଛି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ କ'ଣ କହିବେ ଭାଇ ଏଇଭଳି ଭାବରେ ବହୁତ ଘଟଣା ରହିଛି ତେଣୁ ତାପରେ ଆଉ ଗୋଟେ ଅନିରୁଦ୍ଧଙ୍କର ବିବାହ କଥା କୁହାଯାଇଛି ଉଷାଙ୍କୁ ବିବାହ କରିଛନ୍ତି ଉଷାଙ୍କୁ ଯେଉଁ ବିବାହ କଲେ ଇଏ ହେଉଛନ୍ତି ବାଣାସୁରଙ୍କର କନ୍ୟା ବାଣାସୁର ଏ ଶୋଣିପୁରର ରାଜ୍ୟର ସେ ହେଉଛନ୍ତି ରାଜା ଥିଲେ ବାଣାସୁର ହେଉଛନ୍ତି ଭଗବାନଙ୍କର ଜ୍ୟେଷ୍ଠ ମାନେ ଶ୍ରେଷ୍ଠ ଭକ୍ତ ଜଣେ ମହାନ ମହାନ କ'ଣ ମହାଭାଗବତ ବଳି ମହାରାଜଙ୍କର ପୁତ୍ର ବାଣାସୁର କିନ୍ତୁ ଅସୁର ଅବଶ୍ୟ ସେ ଅସୁର କୋଳରେ ସେମାନେ ଯାହାତ ହୋଇଛନ୍ତି ବଳି ମହାରାଜ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ କିନ୍ତୁ ମହାଜନ ଜଣେ ଖାଲି ଶ୍ରେଷ୍ଠ ଭକ୍ତ ନୁହେଁ ଜଣେ ମହାଜନ ବାର ଜଣ ମହାଜନ ଭିତରେ ସିଏ ହେଉଛନ୍ତି ତାଙ୍କ ଫ୍ୟାମିଲିରେ ଦୁଇ ଜଣ ରହିଛନ୍ତି ଜଣେ ହେଉଛନ୍ତି ପ୍ରହ୍ଲାଦ ଆଉ ଜଣେ ହେଉଛନ୍ତି ବଳି ମହାରାଜ କିନ୍ତୁ ଇଏ ଯେଉଁ ଅଛି ତାଙ୍କ ପୁତ୍ର ବାଣାସୁର ଇଏ ଶିବଙ୍କର ଆରାଧନା କରୁଥିଲେ ଶିବଙ୍କର ଭକ୍ତ ଥିଲେ 1000 ହସ୍ତ ପ୍ରାପ୍ତ ହୋଇଥିଲେ ଏବଂ କେହି ତାଙ୍କ ସହିତ ସମାନ ହୋଇପାରୁନଥିଲେ କାରଣ ଶିବଜୀ ତାଙ୍କର ସାହାଯ୍ୟ କରୁଥିଲେ ତେଣୁ ଭଗବାନଙ୍କ ବ୍ୟବସ୍ଥାରେ ସେ ଯାଇ ଶିବଜୀଙ୍କୁ କହିଲେ ମୋର ଏ ଯେଉଁ 1000 ହାତ ଆପଣ ଦେଇଛନ୍ତି ଆଉ ମୁଁ ଯୁଦ୍ଧ କାହା ସହିତ କରିବି ଆଉ ଆପଣ ସହିତ ଯୁଦ୍ଧ କରିବି ତେଣୁ ଶିବଜୀ କ୍ରୋଧ ପ୍ରକାଶ କରି କହିଲେ ତୁମର ସମକକ୍ଷ ଯୋଦ୍ଧା ଆସି ପହଞ୍ଚିବେ ଏଇଭଳି ଭାବରେ ଘଟଣାଟି ହେଇଥିଲା ତେଣୁ ତାଙ୍କର କନ୍ୟା ଉଷା ଗୋଟେ ରାତ୍ରିରେ ସ୍ୱପ୍ନ ଦେଖିଲେ ଜଣେ ସୁନ୍ଦର ପୁରୁଷଙ୍କୁ ସ୍ୱପ୍ନ ଦେଖିଲେ ସେ ସୁନ୍ଦର ପୁରୁଷ କିଏ ଚିନ୍ତା କରି ଯେତେବେଳେ ବ୍ୟତିବ୍ୟସ୍ତ ହୋଇଯାଉଥିଲେ ତାଙ୍କର ଜଣେ ସଖୀ ଥିଲେ ଚିତ୍ରଲେଖା ସେ ଜଣେ ଯୋଗିନୀ ତେଣୁ ସିଏ ସବୁ ପ୍ରକାର ବିଶ୍ୱର ଯେତେ ସବୁ ଅଛନ୍ତି ସୁନ୍ଦର ପୁରୁଷଙ୍କର ସବୁ ଛବି ଆଙ୍କିଲେ ଏଇଭଳି ଭାବରେ ଆଙ୍କି ଯେତେବେଳେ ଅନିରୁଦ୍ଧଙ୍କର ଛବି ଆଙ୍କିଦେଲେ ସେତେବେଳେ ସେ କହିଲେ ହଁ ଆଙ୍କୁ ମୁଁ ସ୍ୱପ୍ନରେ ଦେଖିଥିଲି ତେଣୁ ଇଏ ଗଲେ ଚିତ୍ରଲେଖା ଗଲେ ଯାଇକରି ତାଙ୍କୁ ଭିନ୍ନ ଦରକାର ଭଗବାନଙ୍କ ଏଭଳି ଲୀଳା ସବୁ ରହିଛି ଯେମିତି ଭଗବାନ କିଛି ଶକ୍ତି ନାହିଁ ତେଣୁ ଭଗବାନଙ୍କ ଲୀଳା ତତ୍ତ୍ୱ ସବୁ ରହିଛି ବହୁତ କଥା ତେଣୁ ଏଇଭଳି ଭାବରେ ଆଣି ଉଷା ଏବଂ ଅନିରୁଦ୍ଧଙ୍କର ମିଳନ କରାଇଦେଲେ ଏ କଥା ଯେତେବେଳେ ରାଜା ଜାଣିଲେ ବାଣାସୁର ସେତେବେଳେ ତାକୁ ବନ୍ଦୀ କଲେ ଏ କଥା ଗୋଟେ ଚତୁର୍ମାସ ଚାଲିଗଲା ଆଉ କେହି ଦେଖିପାରିଲେନି ଅନିରୁଦ୍ଧଙ୍କ ଦ୍ୱାରକାରେ ତେଣୁ ନାରଦ ମୁନି ଆସି ଖବର ଦେଲେ ସେ ବନ୍ଦୀ ହୋଇକି ରହିଛନ୍ତି ତେଣୁ ଯାଦବ ସୈନ୍ୟ ସବୁ ଆସିକରି ଚଢ଼ଉ କଲେ ଶୋଣିତପୁରକୁ ଚଢ଼ଉ କଲେ ଚଢ଼ଉ କଲା ପରେ ଶିବଜୀ ଆସିଲେ ଭଗବାନ ବିରୁଦ୍ଧରେ ଯୁଦ୍ଧ କରିବାକୁ କୃଷ୍ଣ ଭଗବାନ ଆସୁଛନ୍ତି କୃଷ୍ଣ ବଳରାମ ଇତ୍ୟାଦି ଆସୁଛନ୍ତି ଏବଂ ଶିବ ମଧ୍ୟ ଆସୁଛନ୍ତି ଶିବ ତାଙ୍କର ପୁତ୍ର କାର୍ତ୍ତିକ ଏବଂ ସବୁ ଭୀଷଣ ସଂଗ୍ରାମ ହୋଇଥିଲା ଭଗବାନ କ'ଣ ତାଙ୍କ ଭକ୍ତଙ୍କ ସହିତ ଯୁଦ୍ଧ କରିବେ ଗୋଟେ ଏଭଳି ଜ୍ୱର ଛାଡ଼ିଲେ ଅସ୍ତ୍ର ଛାଡ଼ିଲେ ବିଷ୍ଣୁ ଜ୍ୱର ଶିବଜୀ ମଧ୍ୟ ତାଙ୍କର ଗୋଟେ ଅସ୍ତ୍ର ଛାଡ଼ିଲେ ଶିବ ଜ୍ୱର ତେଣୁ କିନ୍ତୁ ଶିବ ଏ ଯେଉଁ ଅସ୍ତ୍ର ଛାଡ଼ିଲେ ବିଷ୍ଣୁ ସେଥିରେ ସିଏ ଖାଲି ହାଇ ମାରିବା ପାଇଁ ବସିଲେ ତାଙ୍କୁ ନିଦ୍ରା ଲାଗିଲା ଦିନବେଳା ନିଦ୍ରା ଲାଗିଲା ସେ ତ ତମ ଗୁଣରେ ଆସିଛନ୍ତି ଭଗବାନ ଶିବଜୀ ସିଏ ଭଗବାନ ବିଷ୍ଣୁ ତାଙ୍କ ଉପରେ ଗୁଣ ପ୍ରଭାବ ନଥାଏ କିନ୍ତୁ ଭଗବାନଙ୍କ ଲୀଳା ଏଇଭଳି ଭାବରେ ଶିବ ଜ୍ୱର ଆସିକରି ଭଗବାନ ପାଖରେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ମୋତେ ରକ୍ଷା କରନ୍ତୁ ଏଇଭଳି ଭାବରେ ଭଗବାନ ଯେଉଁ ରହିଛନ୍ତି ବାଣାସୁରର 1000 ହସ୍ତରୁ ତାଙ୍କ ସୁଦର୍ଶନ ଚକ୍ରରେ 996 ହସ୍ତ ଉଚ୍ଛେଦନ କରିଦେଲେ ଆଉ 4 ହସ୍ତ ରଖି ତାଙ୍କୁ ଛାଡ଼ିଦେଲେ ଶିବଜୀ ପ୍ରାର୍ଥନା କଲେ ପ୍ରଭୁ ମୋର ଏ ଭକ୍ତକୁ ରକ୍ଷା କରନ୍ତୁ ଭଗବାନ ପ୍ରତିଜ୍ଞା କରିଛନ୍ତି ତାଙ୍କର ଭକ୍ତଙ୍କର 21 ପ୍ରହ୍ଲାଦଙ୍କର 21 ପୁରୁଷ ଧରି ସେ ରକ୍ଷା କରିବେ ତେଣୁ ଏଇ ତାଙ୍କର ବଂଶରେ ଆସୁଛନ୍ତି ତେଣୁ ଏଇଭଳି ଭାବରେ ଏ ଘଟଣାଟି ହେଇଥିଲା ତେଣୁ ତାପରେ ଭଗବାନ ଆଉ ଗୋଟେ ଲୀଳା କରୁଛନ୍ତି ଭଗବାନଙ୍କର ଲୀଳା ହେଉଛି କ'ଣ ନା ଦ୍ୱାରକାରେ ଅନେକ ଲୀଳା ସବୁ ରହିଛି। ଗୋଟିଏ ଲୀଳା ହେଇଥିଲା ରାଜା ନୃଗ। ରାଜା ନୃଗ ଏଭଳି ଦାନୀ ବ୍ୟକ୍ତି ଥିଲେ, ଦାନୀ ରାଜା। ପୃଥିବୀରେ ଯେତିକି ଧୂଳିକଣା ରହିଛି ସେତିକି ଗଣି ଆମେ ଗଣିପାରିବା, କିନ୍ତୁ ସେ ଯେତେ ଗାଭୀ ଦାନ ଦେଇଥିଲେ ଆମେ ଗଣି ହେବ ନାହିଁ। ଏଭଳି ଜଣେ ଦାନୀ ରାଜା ଥିଲେ। କିନ୍ତୁ ଗୋଟେ ଥର ଗୋଟେ ଗାଭୀ ଦୁଇ ଥର ଭୁଲରେ ଦିଆ ହେଇଗଲା। ଜଣେ ପ୍ରଥମ ଜଣଙ୍କୁ ଦେଇଥିଲେ, ଦାନ କରିଥିଲେ, ସେ ସେଠୁ ପଳେଇ ଆସିକି ତାଙ୍କ କଷ୍ଟରେ ମିଶି ଯାଇଥିଲେ। ଦ୍ୱିତୀୟ ଥର ଆଉ ସେଇ ଗାଭୀକୁ ଦେଇଦେଲେ। ତେଣୁ ଏ ପାଇଁ ଯେଉଁ ଭୁଲ ହେଇଗଲା, ଏଥିପାଇଁ ନୃଗ ରାଜା ନୃଗଙ୍କୁ ଯମରାଜ ତାଙ୍କୁ କହିଲେ, ଆପଣ ଏତେ ସବୁ ପୁଣ୍ୟ କାର୍ଯ୍ୟ କରିଛନ୍ତି ତାର ହିସାବ ନାହିଁ, କିନ୍ତୁ ଗୋଟିଏ ପାପ ହେଇଯାଇଛି ଏଇ ଘଟଣାଟି। ତେଣୁ ଆପଣ କ'ଣ ଚାହୁଁଛନ୍ତି, ଆଗ ପାପର ଫଳ ଭୋଗିବେ ନା ଆଗ ପୁଣ୍ୟର ଫଳ ଭୋଗିବେ? ରାଜା ନୃଗ ଚିନ୍ତା କଲେ, ପ୍ରଭୁ ମୋତେ ଆଗରେ ପାପର ଫଳ ଦେଇଦିଅନ୍ତୁ, ତାପରେ ମୋର ତ ପୁଣ୍ୟ ଫଳ ରହିଛି ଆଉ। ତେଣୁ ସେ ଗୋଟେ ଆସିକି କୃକଳାସ ବା ଗୋଟେ ବିରାଟ ବଡ଼ ଏଣ୍ଡୁ ହେଇକରି ସେ ଦ୍ୱାରକା ଗୋଟେ କୂପ ଭିତରେ ରହିଥିଲେ। ଭଗବାନ ତାଙ୍କର ପୁତ୍ରମାନଙ୍କ ସହିତ ଯେତେବେଳେ ଯାଇକି ସେଠି ବଣଭୋଜି କରୁଛନ୍ତି, ପିକନିକ୍ କରୁଛନ୍ତି, ସେତେବେଳେ ପିଲାମାନେ ଦେଖିଲେ। ତେଣୁ ପିଲାମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲେ, କିନ୍ତୁ ତାଙ୍କୁ ଉଦ୍ଧାର କରିପାରିଲେ ନାହିଁ। ତେଣୁ ଭଗବାନ ତାଙ୍କର ବାମ ହସ୍ତକୁ ଯେତେବେଳେ ବଢ଼େଇ ଦେଲେ, ତାଙ୍କୁ ଉଦ୍ଧାର କରିଦେଲେ ଏବଂ ସେ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଲେ। ତେଣୁ ଭଗବାନ ପଚାରିଲେ, ଆପଣ କିଏ? ଏଇଭଳି ଭାବୁଛି କଥା ରହିଛି, ଦେବ ଦେବ ଜଗନ୍ନାଥ ଗୋବିନ୍ଦ ପୁରୁଷୋତ୍ତମ ନାରାୟଣ ଋଷିକେଶ ପୁଣ୍ୟ ଶ୍ଳୋକାଚ୍ୟୁତାବ୍ୟ। ଭଗବାନ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ ଆପଣ ଯେଉଁ ଦାନୀମାନଙ୍କ ବିଷୟରେ ଜାଣି ଶୁଣିଥିବେ ମୋ କଥା ବି ଆସି, ହେଉଛନ୍ତି ବୈଶତମାନଙ୍କର ପୁତ୍ର ନୃଗ, ବୈଶତମାନ ସୂର୍ଯ୍ୟବଂଶରେ ଆସୁଛନ୍ତି। ଏହିଭଳି ଭାବରେ କହିଲେ, ଏମିତି ଘଟଣାଟି ହୋଇଯାଇଛି। କିନ୍ତୁ ଭଗବାନ ଏଇ ଲୀଳାଟିକୁ ଦେଖିବାର ଉଦ୍ଦେଶ୍ୟ ହେଉଛି, ଭଗବାନଙ୍କର ସମ୍ପତ୍ତିକୁ ହରଣ କଲେ କ'ଣ ହେବ, ବା ବ୍ରାହ୍ମଣମାନଙ୍କର ସମ୍ପତ୍ତିକୁ ହରଣ କଲେ କ'ଣ ହେବ। ଭଗବାନ ସେସବୁ ଦେଖିବା ପାଇଁ ଏସବୁ ଲୀଳାଟି କଲେ। ତେଣୁ ଏହିଭଳି ଭାବରେ ସବୁ ବହୁତ ଘଟଣା ରହିଛି। ଭଗବାନ ବଳରାମ ଗୋଟେ ଥର ଗଲେ ବୃନ୍ଦାବନକୁ, କାରଣ ବଳରାମ ଭଗବାନ ବିରହରେ ବୃନ୍ଦାବନବାସୀ ମାନେ ତାଙ୍କ ପ୍ରାଣ ଚାଲିଗଲା ଭଳି ରହୁଥିଲେ ସେମାନେ। ତେଣୁ ଭଗବାନ ବଳରାମକୁ ପଠାଇଥିଲେ, 65,000 ବର୍ଣ୍ଣନା କରାଯାଇଛି। ବଳରାମ ଯାଇକରି ସେଠି ବୃନ୍ଦାବନରେ 2 ମାସ କାଳ ରହିକରି ବ୍ରଜବାସୀ ମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କଲେ। କିନ୍ତୁ ଏଇ ଲୀଳାରେ ଗୋଟେ ଥର କ'ଣ ହେଇଛି, ବଳରାମ ତାଙ୍କର ସଖୀମାନଙ୍କ ସହିତ ଗୋପୀମାନଙ୍କ ସହିତ ରାସଲୀଳା କରୁଥିବା ସମୟରେ ବାରିଣୀ ମଧ୍ୟରେ ପାନ କରିଛନ୍ତି, ଯମୁନାକୁ ଆହ୍ୱାନ କଲେ କି ଭଗବାନ ତାଙ୍କର ପ୍ରେୟସୀମାନଙ୍କ ସହିତ ସ୍ନାନ କରିବେ। କିନ୍ତୁ ଯମୁନା ଶୁଣିଲେ ନାହିଁ, ଯମୁନା ଯେତେବେଳେ ଶୁଣିଲେ ନାହିଁ, ବଳରାମଙ୍କ କ୍ରୋଧ ଆସିଲା। ଯେଉଁ ରାମ ଘାଟ ରହିଛି ବୃନ୍ଦାବନରେ, ସେଇଠି ଏଇ ଲୀଳାଟି ହେଇଥିଲା। ଜୟ ରାମ ଘାଟ ଜୟ ରୋହିଣୀ ନନ୍ଦନ ଜୟ ଜୟ ବୃନ୍ଦାବନ ବାସୀ ଯତ ଜନ। ତେଣୁ ଏଇଭଳି ଭାବରେ ଯମୁନା ଦେବୀ ଆସିକରି ତ୍ରାହି ମା ତ୍ରାହି ପ୍ରଭୁ ତ୍ରାହି ପ୍ରଭୁ କହି ପ୍ରାର୍ଥନା କରୁଛି, ରାମ ରାମ ମହାବାହୋ ନ ଜାନେ ତବ ବିକ୍ରମମ ଯଶି କାଶେନ ବିଦ୍ରୁତା ଜଗତି ଜଗତ ପଦେ। ପ୍ରଭୁ ମୁଁ ଆପଣଙ୍କ ବିକ୍ରମକୁ ଜାଣିପାରିଲାଣି, ମୋତେ କ୍ଷମା କରନ୍ତୁ ପ୍ରଭୁ। ତେଣୁ ସେଇଠି ଆପଣ ଦେଖିବେ ଯମୁନା ଯେଉଁ ନଦୀ ରହିଛନ୍ତି ସେଠି ବହୁତ ଧାର ହେଇଯାଇଛନ୍ତି ରାମଘାଟରେ। ଏଇଭଳି ଭାବରେ ଭଗବାନଙ୍କ ଲୀଳାଟି ହେଇଥିଲା। ତେଣୁ ଭଗବାନ ବଳରାମ ଯେତେବେଳେ ଯାଇଛନ୍ତି, ଏଇଭଳି ଭାବରେ ଜଣେ ଥିଲେ ରାଜା ପୌଣ୍ଡ୍ରକ ରାଜା ଥିଲେ, ଭାବୁଥିଲେ ମୁଁ ହେଉଛି ଭଗବାନ ବାସୁଦେବ ପୌଣ୍ଡ୍ରକ ବୋଲି କହିକିରି 2 ହାତ ତାଙ୍କର ଥିଲା, ଆଉ 2 ହାତ ନକଲି ହାତ ଲଗେଇକିରି ଭଗବାନଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି, ମୁଁ ହେଉଛି କ'ଣ, ମୁଁ ହେଉଛି ଭଗବାନ, ତୁମେ କି ଭଗବାନ? ଏଇଭଳି ଭାବରେ ତାଙ୍କୁ କହିକିରି କହୁଛନ୍ତି, ବାସୁଦେବ ଅବତୀର୍ଣ୍ଣହମ୍ ଏକ ଏବ ନ ଚାପର ଭୂତାନାମ ପାର୍ଥମ୍ ତ୍ୱନ୍ତୁମ୍ ତ୍ୱନ୍ତୁ ମିଠା ବିଧା ତ୍ୟଜ। ଏଇଭଳି ଭାବରେ ଭଗବାନଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଭଗବାନ ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ହତ୍ୟା କଲେ। ତାଙ୍କର ଜଣେ ସାଙ୍ଗ ଥିଲେ ବନ୍ଧୁ କାଶୀରାଜାଙ୍କୁ ମଧ୍ୟ ହତ୍ୟା କଲେ। ତେଣୁ କାଶୀରାଜାଙ୍କ ପୁତ୍ର ଶିବଜୀଙ୍କୁ ଆହ୍ୱାନ ଶିବଜୀଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଆହାର ବଦଳା ମୁଁ ନେବି। ତେଣୁ ଏଇଭଳି ଭାବରେ ତାଙ୍କୁ ପ୍ରଦାନ କରିଥିଲେ ଦକ୍ଷିଣାଗ୍ନି। ସେ ଦକ୍ଷିଣାଗ୍ନି ଯେତେବେଳେ ଯାଦବମାନଙ୍କ ବିରୁଦ୍ଧରେ ସେ ପ୍ରୟୋଗ କରୁଛନ୍ତି, ସେ ଦକ୍ଷିଣାଗ୍ନି ଆସିକି କାଶୀ ରାଜ୍ୟକୁ କ'ଣ ଜାଳି ପକାଇଲେ। ଏଇଭଳି ଭାବରେ ବହୁତ ଘଟଣା ହେଇଛି। ତେଣୁ ଭଗବାନ ଶଙ୍କର ଲୀଳା ଯେତେବେଳେ ବର୍ଣ୍ଣନା କରୁଛନ୍ତି ଦଶମ ସ୍କନ୍ଧରେ, ସୁଖଦେବ ଗୋସ୍ୱାମୀ ଭଗବାନଙ୍କର କୃଷ୍ଣଙ୍କର ଲୀଳାରେ ଏତେ ଆବେଶ ଆସିଯାଇଛି, ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିପାରିନାହାନ୍ତି। ତେଣୁ ପରୀକ୍ଷିତ ମହାରାଜ ପ୍ରାର୍ଥନା କଲେ, ପ୍ରଭୁ ଭୂୟଭୂମି ଶ୍ରୋତୁମ ଇଚ୍ଛାମି ରାମସ୍ୟ ଅଦ୍ଭୁତ କର୍ମଣ, ସେ ଭଗବାନଙ୍କ ରାମଙ୍କର ଅଦ୍ଭୁତ କର୍ମକୁ ମୋତେ ଆଉ ଅଧିକ କୁହନ୍ତୁ। ବିସ୍ତାର ଭାବରେ ଭଗବାନ ବଳରାମଙ୍କ ଲୀଳା ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି, ଭଗବାନଙ୍କ ଲୀଳା ଏହିଭଳି ଭାବରେ ଆମେ ସ୍ନାନ କରିବା ପାଇଁ ନଦୀକୁ ଯାଉଛେ, କିନ୍ତୁ ଭଗବାନ ସ୍ନାନ କରିବା ପାଇଁ ନଦୀକୁ ଡାକିଲେ ଆସିବା ନିଜ ପାଖକୁ ଆସିବା ପାଇଁ, ଏ ଭଗବାନଙ୍କର ଅଦ୍ଭୁତ କର୍ମ। ତେଣୁ ଏହିଭଳି ଭାବରେ ଗୋଟେ ଥର ସାମ୍ବ ଯେଉଁ ଅଛନ୍ତି, ସାମ୍ବଙ୍କର ବିବାହ ହୋଇଥିଲା ଲକ୍ଷ୍ମଣା, ଲକ୍ଷ୍ମଣା ହେଉଛନ୍ତି ଦୁର୍ଯ୍ୟୋଧନଙ୍କର କନ୍ୟା। ତେଣୁ ସେ ସ୍ୱୟଂବର ସଭାରେ ସାମ୍ବ ଯାଇକି ତାଙ୍କୁ ହରଣ କରିକି ଆଣିଥିଲେ, କିନ୍ତୁ ଯେଉଁ କୁରୁ କୌରମାନେ ସେ ଭାବରେ ସେମାନେ ତାକୁ ବନ୍ଦୀ କରି ରଖିଲେ। ତେଣୁ ଏହି ସମୟରେ ଯାଦବ ସୈନ୍ୟମାନେ ଚାଲିଲେ ଯୁଦ୍ଧ କରିବା ପାଇଁ, କିନ୍ତୁ ବଳରାମ କହିଲେ ମୁଁ ଯାଇକି ତାଙ୍କୁ ବୁଝେଇ ଶୁଝିକିରି ଆଣିବି କହି ଯାଇଥିଲେ, କିନ୍ତୁ ବଳରାମଙ୍କୁ ମଧ୍ୟ ସେମାନେ ଆଖି ଦେଖିବା ପାଇଁ ବସିଲେ। ତେଣୁ ବଳରାମ କହୁଛନ୍ତି ଦଶମ ସ୍କନ୍ଧ 68 ଅଧ୍ୟାୟରେ, ନୂନ ନାନା ମଦନ୍ନଧା ଶାନ୍ତି ନେଚ୍ଛତି ସାଧବ ତେଷାଂ ହି ପ୍ରଶମ ଦଣ୍ଡ ପଶୁନାମ ଲଘୁଡ଼ ଯଥା। ଯେମିତି ପଶୁମାନଙ୍କୁ ବାଡ଼ି ମାନେ ଦଣ୍ଡରେ ଦଣ୍ଡ ଦେବା କଥା, ସେହିଭଳି ଭାବରେ ଏମାନେ ଏହିଭଳି ଭାବରେ ଅସାଧୁ ବ୍ୟକ୍ତି ଏମାନେ ଶାନ୍ତି ଚାହିଁବେ ନାହିଁ, ତାଙ୍କୁ ଦଣ୍ଡ ଦରକାର। ଏହିଭଳି ଭାବରେ କହି ତାଙ୍କର ହଳରେ ଯେତେବେଳେ ଆକର୍ଷଣ କରିବା ପାଇଁ ବସୁଛନ୍ତି ଏ ଯେଉଁ ହସ୍ତିନାପୁରକୁ, ଆଉ ସମସ୍ତେ ଆରେ ତ୍ରାହି ତ୍ରାହି ରକ୍ଷା କରନ୍ତୁ ରକ୍ଷା କରନ୍ତୁ ପ୍ରାର୍ଥନା କଲେ, ଶରଣ ଦେଲେ, ବଳରାମ ତାଙ୍କୁ ଶରଣ ଦେଲେ। ଆପଣ ବର୍ତ୍ତମାନ ଦେଖିବେ ହସ୍ତିନାପୁର ଦିଲ୍ଲୀ ଯେଉଁ ରହିଛି ଯମୁନା ପଟୁ ଟିକେ ନଇଁକି ରହିଛି, ତା'ର କାରଣ ସେଇଟା। ତେଣୁ ଏହିଭଳି ଭାବରେ ଲୀଳା ରହିଛି, ବହୁତ ଲୀଳା ରହିଛି। ତେଣୁ ଗୋଟେ ଥର ଭଗବାନ ଏହିଭଳି ଭାବରେ ଦ୍ୱାରକରେ ତାଙ୍କର ଯେଉଁ ରହିଛି ସୁଧର୍ମା ସଭା ରହିଛି, ସେ ସୁଧର୍ମା ସଭାରେ ଯେଉଁମାନେ ରହିବେ ପ୍ରବେଶ କରିବେ, ସେଠି 6 ଉର୍ମି ନଥା, ବହୁତ ଜଗତରେ ଯେଉଁ ଉର୍ମି ରହିଛି, କ୍ଷୁଧା କ୍ଷୁଧା ଶୋକ ମୋହ ଜରା ମୃତ୍ୟୁ ପିପାସା ବା କ'ଣ ଶୋଷ କରିବାଟା ତୃଷା ଏସବୁ ନଥାଏ। ତେଣୁ ଇଏ ଜରାସନ୍ଧ ଯାହାଙ୍କ ସହିତ ଭଗବାନ 18 ଥର ଯୁଦ୍ଧ କରିଥିଲେ, ଜରାସନ୍ଧ 20,800 ରାଜାଙ୍କୁ ବନ୍ଦୀ କରି ରଖିଥିଲେ, ଏବଂ ସେମାନଙ୍କର ରାଜାମାନେ ତାଙ୍କୁ ବନ୍ଦୀ ବଳି ପକାଇବା ପାଇଁ ରଖିଥିଲେ, କାହିଁକି ସେ ବଳି ପକାଇଦେଲେ ସେ ଅଧିକ ଶକ୍ତି ପାଇବେ। ଏହିଭଳି ଭାବରେ ବ୍ୟବସ୍ଥା ହୋଇଥିଲା। ସେ ରାଜାମାନେ ଭଗବାନ ପାଖକୁ ଗୋଟେ ପ୍ରେରଣା ଦେଲେ, ଗୋଟେ ଚିଠି ଦେଲେ, ଖବର ଦେଲେ, ପ୍ରଭୁ ଆମକୁ ରକ୍ଷା କରନ୍ତୁ। ସେହି ସମୟରେ ଏଣେ ଯୁଧିଷ୍ଠିର ମହାରାଜଙ୍କର ଚାହୁଁଥିଲେ ରାଜସ୍ୱ ଯଜ୍ଞ କରିବା ପାଇଁ, ସେ ଭଗବାନ ପାଖକୁ ସମ୍ବାଦ ଦେଲେ, ପ୍ରଭୁ ଆସନ୍ତୁ ଆମେ ରାଜସ୍ୱ ଯଜ୍ଞ କରିବା। ଏହିଭଳି ଭାବରେ ଚାହୁଁଥିଲା ବେଳେ ଦୁଇଜଣ ଯାକ ଏକା ସମୟରେ ଆସି ପହଞ୍ଚିଗଲେ, ଭଗବାନ କ'ଣ କରିବେ ଚିନ୍ତା କରିପାରିଲେ ନାହିଁ। ଭଗବାନ ଉଦ୍ଧବକୁ ପଚାରିଲେ, ବୁଦ୍ଧି ସତ୍ତମ ତାଙ୍କର ବହୁତ ବୁଦ୍ଧି ରହିଛି, ପଚାରି ଉଦ୍ଧବ ଆମର କ'ଣ କର୍ତ୍ତବ୍ୟ, ଆମେ କ'ଣ କରିବା। ତେଣୁ ଉଦ୍ଧବ ତାଙ୍କୁ ବୁଦ୍ଧି ଦେଉଛନ୍ତି, ଏ ଭଗବାନଙ୍କର ଭକ୍ତବତ୍ସଳତା। ତେଣୁ ଉଦ୍ଧବ କହିଲେ, ଆପଣ ବର୍ତ୍ତମାନ ଯାଆନ୍ତୁ କେଉଁଠିକି ନା ଇନ୍ଦ୍ରପ୍ରସ୍ଥ ଯାଆନ୍ତୁ, ସେଇଠି ପାଣ୍ଡବ ଯେଉଁ ଦୁଇ ଭାଇ ଅଛନ୍ତି କ'ଣ ଅର୍ଜୁନ ଏବଂ ଭୀମଙ୍କୁ ନେଇକି ଆପଣ ଯିବେ, ମଗଧକୁ ଯିବେ, ଜରାସନ୍ଧ ତାଙ୍କ ସହିତ ଯୁଦ୍ଧ କରିବେ ସେଇଠି। ତେଣୁ ଭଗବାନ ଗଲେ, ତାଙ୍କର ରାଣୀମାନଙ୍କୁ ସବୁ ନେଇକି ଗଲେ, ଏଇଭଳି ଭାବରେ ଯାଇ ରହିକରି ସେଠି ପୁଣି ଭୀମ ଏବଂ ଅର୍ଜୁନକୁ ନେଇକରି ମଗଧକୁ ଗଲେ, ବର୍ତ୍ତମାନ ବିହାର, ସେଇଠି ଯାଇକରି ଜରାସନ୍ଧ ସହିତ ଛଦ୍ମ ବେଶରେ ଯାଇଥିଲେ, ବ୍ରାହ୍ମଣ ବେଶରେ ଯାଇଥିଲେ, ତାଙ୍କୁ କହିଲେ ଦଶମ ସ୍କନ୍ଧ 72 ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଯୁଜ୍ଞ୍ନୁତେ ରାଜେନ୍ଦ୍ର ଦ୍ୱନ୍ଦ୍ୱସ ଯଦି ମାନ୍ୟ ସେ ଯୁଦ୍ଧାର୍ଥୀନ ବୟମ ପ୍ରାପ୍ତ ରାଜନ୍ୟା ଅନ୍ୟ ନ ଅନ୍ୟ କାଙ୍କିଣା। ଆମେ ଚାହୁଁଛୁ ଦ୍ୱନ୍ଦ୍ୱ ଯୁଦ୍ଧ, ଦ୍ୱନ୍ଦ୍ୱ ଯୁଦ୍ଧ ତୁମେ କିଏ ବ୍ରାହ୍ମଣ ଆମ ସହିତ ଯୁଦ୍ଧ କରିବ, ତୁମ ପ୍ରକୃତ ପରିଚୟ କ'ଣ? ଭଗବାନ କହିଲେ ମୁଁ ହେଉଛି କୃଷ୍ଣ। ଯେତେବେଳେ ଶୁଣିଲେ ହସିବା ପାଇଁ ଆରମ୍ଭ କଲେ, ତୁମେ କୃଷ୍ଣ, ତୁମେ ବଞ୍ଚିଛ, ତୁମେ ଡରୁଆ ଯୁଦ୍ଧରୁ ପଳେଇବାକୁ ଯାଇଥିଲ, ମୋ ସହିତ ଯୁଦ୍ଧ କରିବ, ଏ ଅର୍ଜୁନ ଇଏ ଛୋଟିଆ ପିଲା, ଇଏ ସହିତ କ'ଣ ଯୁଦ୍ଧ କରିବି, ଏ ଭୀମ ଯେତେ ମୋ ସହିତ ଯୁଦ୍ଧ କରିବେ ତାହେଲେ ଠିକ୍ ଅଛି, ତାଙ୍କର ବଳ ଅଛି, 10,000 ହାତରେ ବଳ ଥିଲା ଭୀମଙ୍କର, ଆଙ୍କର ମଧ୍ୟ ସେଇଭଳି ଭାବରେ ଥିଲା। ତେଣୁ ଯୁଦ୍ଧ ଚାଲିଲା, अठाई दिन धरी युद्ध चलला लगातार भाव में कि रात विश्राम नि बंधु भाव सब गपसप सब हम सब हम अठाई दिन अठाईसम दिन भीम कहले प्रभु मुझे पारू ना ना भगवान तक कहले जो जो जन्मर रहस्य कहले सी भाव में दुई फल हो जन्म होते जरासंध गोटे अश्रुणी मिसाई तेणु से दीफाड़ कर फिंगीदे उल्टा कर फिंगीदे से मृत्युवरण कर तेणु भीष्म भीम यह हत्या कर सब बास्तुराधार गणना करेणु से 20,800 जो राजा मान बंदी थे भगवान मुक्त कले से सब प्रार्थना कर प्रभु कृष्णाय वासुदेवाय हरे परमात्मने प्रणत क्लेश नाशाय गोविंदाय नमो नमः। प्रभु आपण को प्रणाम करमको उद्धार कले आम का सका मृत्युवरण कर आज आम आप रक्षा कले तेणु भगवान पठेले जो इंद्रप्रस्थ राजस्व यज्ञ हम से पठेले यही भाव में राजस्व यज्ञ को सब आसिले समस्ते विश्वर समस्ते भगवान वशता स्वीकार करते युधिष्ठिर महाराज वशता स्वीकार करते खाली यही जरासंध रही जाइए वर्तमान समस्ते वशता स्वीकार करिवारु राजस्व यज्ञ है राजस्व यज्ञ जो कथा पड़ा किए श्रेष्ठ पूज्य तेणु सहदेव कहले आउ किए अधिक व्यक्ति अच्छा पूज्य व्यक्ति कृष्ण को छड़ा तेणु ये विष्णुदेव मध्य सम्मति प्रदान कले तेणु युधिष्ठिर महाराज अग्रपूज्य हिसाब से भगवान कृष्ण को पूजा कर गोविंद आदि पुरुष तमाम भजामि कहते से शिशुपाल ये हूँ भगवान मौसम भाई सी सही पारे ना कहे ये हूँ आगे कौन सी गुण अच्छी आगे कौन गुण अच्छे वर्णाश्रम कुलपे सर्वधर्म बहिष्कृत स्वैरवर्ती गुणहीन सपर्जा तम अर्ति ये कौन योग्य तार अर्थ आ गए अर्थ ये कौन अग्रपूजार योग्य ए निजी समस्ते निजी देदेव जीवन देदेव पाखे अर्पण करदे कथा ये भाव अर्थ रही जहाँ भी हो भाव में निंदा कले भगवान को भगवान समस्त सामने सुदर्शन चक्र हत्या कर ये कथा सप्तम स्कंदर वर्णना करते शरीर गोटे ज्योति आसिक भगवान शरीर में मिशिगला युधिष्ठिर महाराज प्रश्न पचारे कहीं भाई है सब कथा रही है सप्तम स्कंदर वर्णना करे तेणु यही भाव में से जो राजस्व यज्ञ समस्ते आसी पांडव मैंने आसते कौरव मैंने आसते सब राजा मैंने आसी बहुत मुनि ऋषि मैंने सब आसते सब आतिथ्य ग्रहण करते देवता मैंने आसी एवं भगवान से समस्त अतिथि मान पाद धौत करुले भगवान दीनता देखु भगवान समस्त पाद धौत करुले जाओ से जो कुरुष जो रही से स्थान मयदानव एभली गोटे सभा निर्माण करते जो सभा रे दुर्योधन देखिकी स्थल को जल बोली भाव जल को स्थल बोली भावे से क्रोध आरंभ है महाभारत सूत्र महाभारत युद्ध सूत्रपात है तेणु यही भाव में महाभारत युद्ध हम तेणु यही भाव कथा चलती बहुत लीला सब रही तेणु गोटे लीला कह सुधामा लीला कह सुधामा भगवान बाल्य सखा थे भगवान जो पाठ पढ़ाई जाइए से समय सुधामा भगवान सहित सहपाठी थे आज सुधामा बहुत दरिद्र ताक पत्नी बारंबार कहते खायापी ना घरे आते भाव रही कि सुधामा कौन चिंता ना भगवान भक्त कौन से चिंता करती ना के चलिए योगक्षेम बाहम भगवान योगक्षेम करेंगे तेणु बारंबार कहवर चिंता करयम हि परम लाभ ये हूँ श्रेष्ठ लाभ जब भगवान को दर्शन करवा तेणु यही भाव में कहीक से आसिले दर्शन करने भगवान को तांका पत्नी पड़सा घर जो भिक्षा करपिटक आनी चूड़ा आनी चूड़ा को पठे तेणु ये सब आसी दरकार भगवान जो 16,108 राणी रही के प्रकार ऐश्वर्य रही के कौन रही तेणु ये सब देखिकी भगवान तक से पूजा करसन ଏଭଳି ଦେଖି ଚିନ୍ତା କରୁଛନ୍ତି ସୁଦାମା, ଏ ଚୂଡ଼ାକୁ କ'ଣ ଦେବି ତାଙ୍କୁ ଭଗବାନ। ସେଇଠି ଆଉ ଥରେ ଏ ଶ୍ଳୋକଟି କହିଛନ୍ତି, ଭଗବତ ଗୀତାର ଶ୍ଳୋକକୁ କହୁଛନ୍ତି, ପତ୍ରାଂ ପୁଷ୍ପାଂ ପଣଂ ତୋୟଂ ଯୋମି ଭକ୍ତ୍ୟା ପ୍ରୟଚ୍ଛତି ତଦାଂ ଭକ୍ତି ଉପ୍ରହୁତମ ଅସ୍ନାମି ପ୍ରୟତାତ୍ମନ। ଏକାଶ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି, ଭଗବାନ ଟାଣିକି ନେଇଗଲେ, ଛଡ଼େଇକି ନେଇଗଲେ, ଚୂଡ଼ା ଭିଞ୍ଚିଗଲେ, ସବୁ ତଳେ ପଡ଼ିଗଲେ, ଭଗବାନ ତଳୁ ଉଠେଇକି ସେଇଟା ଖାଉଛନ୍ତି ଭଗବାନ। ଏଭଳି ଭାବରେ ଗୋଟେ ମୁଠା ଖାଇ ଆଉ ଗୋଟେ ମୁଠା ଯେତେବେଳେ ଖାଇବା ପାଇଁ ବସିଛନ୍ତି, ରୁକ୍ମିଣୀ ଦେବୀ ତାଙ୍କୁ ଧରି ପକେଇଲେ ହାତକୁ, କହିଲେ ପ୍ରଭୁ ଏ ତା ଏଇ ଯେଉଁ ଆପଣ ଗୋଟିଏ ମୁଠା ନେଲେ ମୁଁ ତାଙ୍କ ପାଖରେ ବିକ୍ରି ହେଇଗଲି, ଆଉ ପୁଣି ଯଦି ଗ୍ରହଣ କରିବେ ଆଉ ମୁଁ ଆଉ ସବୁ ସବୁବେଳେ ପାଇଁ ତାଙ୍କ ପାଖରେ ରହିଯିବି। ଏଇଭଳି ଭାବରେ କହି ଆମ ପାଇଁ କିଛି ମାହାମା ଛାଡ଼ିବେ ବୋଲି କହିକିରି ଏଇଭଳି ଭାବରେ ସେ କଥା ରହିଛି। ଏଇଭଳି ଭାବରେ ସେଠି ତାଙ୍କୁ ଆତିଥ୍ୟ ପ୍ରଦାନ କରିକିରି ସୁଦାମା ଯେତେବେଳେ ତା ପରଦିନ ଫେରୁଛନ୍ତି, ସୁଦାମା ଚିନ୍ତା କରୁଛନ୍ତି, ଭଗବାନ ମୋତେ କିଛି ଧନ ଦେଲେ ନାହିଁ, ଇଏ ମଧ୍ୟ ମାଗିଲେ ନାହିଁ। ତେଣୁ ସୁଦାମା ଚିନ୍ତା କରୁଛନ୍ତି, ଭଗବାନ ଧନ ଦେଲେ ନାହିଁ, ଭଲ କଲେ, କାହିଁକିନା ଧନ ଦେଇଥିଲେ ମୁଁ ଭଗବାନ ଭୁଲି ଯାଇଥାନ୍ତି। ସେଥିପାଇଁ ଭଗବାନ କହିଲେ, ନ ଧନଂ ନ ଜନଂ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମ। ତେଣୁ ଏଇଭଳି ଭାବରେ ଯେତେବେଳେ ଆସି ପହଞ୍ଚୁଛନ୍ତି ତାଙ୍କର ଘରେ ରହିଛି, ତାଙ୍କ ଚିହ୍ନି ପାରିଲେ ନାହିଁ, କୁଆଡ଼େ ବାଟ ଭୁଲିଗଲେ ନା କ'ଣ, କାରଣ ସେଠି ଗୋଟେ ଦ୍ୱାରକାନ କରି ହେଇଯାଇଛି। ସେ କହିଲେ, ଭାବିଲେ ବୋଧେ ମୁଁ ଭୁଲରେ ପୁଣି ଥରେ ଦ୍ୱାରକାକୁ ପଳେଇ ଆସିଲି, କିନ୍ତୁ ତାଙ୍କର ପତ୍ନୀ ଏଭଳି ଭାବରେ ଗୋଟେ ଦେବୀ ଭଳି ରହିଛନ୍ତି, ଦେବୀ ତାଙ୍କୁ ଆସିକି ତାଙ୍କୁ ସମ୍ବର୍ଦ୍ଧନା କରିକିରି ତାଙ୍କୁ ସବୁ ନେଇଛନ୍ତି। ଏ ଭଗବାନଙ୍କର ଏଇଭଳି ଭାବେ ରହିଛି, କ'ଣ ପ୍ରଦାନ ନ କରିପାରିବି ଭଗବାନ। ଏଇଭଳି ଭାବରେ ଗୋଟେ ଲୀଳା ହେଇଛି ଭଗବାନଙ୍କର, ଯେଉଁ 82-85 ପାଚାରଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେ କୁରୁକ୍ଷେତ୍ରରେ ଯେଉଁ ସୂର୍ଯ୍ୟ ପରାଗ ପଡ଼ିଥିଲା, ସମସ୍ତେ ଆସି ସେଠି ପହଞ୍ଚିଥିଲେ, ବୃନ୍ଦାବନବାସୀମାନେ କ'ଣ ପାଣ୍ଡବମାନେ ଆସିଥିଲେ, କୌରବମାନେ ଆସିଥିଲେ, ମୁନିଋଷିମାନେ ଆସିଥିଲେ, ଦେବତାମାନେ ଆସିଥିଲେ, ଯାଦବ ଦ୍ୱାରକରେ ସେମାନେ ସବୁ ଯାଇଥିଲେ, କୃଷ୍ଣ ବଳରାମ ଇତ୍ୟାଦି ସମସ୍ତଙ୍କର ମହାମିଳନ ହୋଇଛି ସେଠି, ଗୋପୀମାନଙ୍କ ସହିତ ସେଠି ମିଳନ ହୋଇଛି, ଗୋପୀମାନେ ରାଧାରାଣୀଙ୍କର କୃଷ୍ଣଙ୍କ ସହିତ ମିଳନ ହୋଇଛି, କିନ୍ତୁ ରାଧାରାଣୀ ଭଗବାନଙ୍କ ସ୍ୱରୂପ ଦେଖିକରି ସେଥିରେ ସେ ପ୍ରୀତ ହୋଇପାରୁନାହାନ୍ତି। ତେଣୁ ଏ ରଥଯାତ୍ରା, ତେଣୁ ଗୋପୀମାନେ ତାଙ୍କୁ ନେଇଯାଉଛନ୍ତି, ତାଙ୍କ ମନରଥରେ ବସେଇକିରି ବୃନ୍ଦାବନକୁ ନେଇଯାଉଛନ୍ତି, କାରଣ ବୃନ୍ଦାବନରେ ଭଗବାନ ଗୋପବେଶରେ ରହିଛନ୍ତି, ତାଙ୍କର ହସ୍ତରେ ବେଣୁ ରହିଛି, କିନ୍ତୁ ଏଠି ସେ ରାଜବେଶ, ତାଙ୍କର ମଥାରେ ପଗଡ଼ି ନାହିଁ, ତାଙ୍କ ମଥାରେ ମୁକୁଟ ଅଛି। ଏହିଭଳି ଭାବରେ ଏ ହେଉଛି ରଥଯାତ୍ରାର ଉଦ୍ଦେଶ୍ୟ। ତେଣୁ ସେଠି ମଧ୍ୟ ଭଗବାନଙ୍କର ରାଣୀମାନଙ୍କ ସହିତ ବା ପାଣ୍ଡବମାନଙ୍କର ଯେଉଁ ରହିଛନ୍ତି ଦ୍ରୌପଦୀଙ୍କ ସହିତ ସବୁ ଆଲୋଚନା ହେଇଛି, ସେଠି ସବୁ ଦ୍ରୌପଦୀ ତାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ରାଣୀମାନେ କହୁଛନ୍ତି, କେମିତି ତୁମେ ସ୍ୱାମୀଙ୍କୁ ସନ୍ତୁଷ୍ଟ ରଖୁଛ, ତୁମର ଗୋଟିଏ ପତ୍ନୀ ତୁମେ ରହିଛ, ତାଙ୍କର ତୁମର ପାଞ୍ଚ ସ୍ୱାମୀ ରହିଛନ୍ତି, କିନ୍ତୁ ଆମର 16,108 ରାଣୀ ରହିଛି, ଆମର ଗୋଟିଏ ପତି, ଆମେ ତାଙ୍କୁ ସନ୍ତୁଷ୍ଟ କରିପାରୁନା। ତେଣୁ ଦ୍ରୌପଦୀ ତାଙ୍କୁ ଶିକ୍ଷା ଦେଇଛି, 10 ସ୍କନ୍ଧ 83 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏବଂ ଭଗବାନ ମଧ୍ୟ 10 ସ୍କନ୍ଧ 84 ଅଧ୍ୟାୟରେ ଗୋଟେ ପ୍ରବଚନ ଦେଇଛନ୍ତି, ଗୋଟେ ପ୍ରସିଦ୍ଧ ପ୍ରବଚନ ରହିଛି, ଯଶାତ୍ ବୁଦ୍ଧି କୁଣପେ ତ୍ରିଧାତୁକେ ଶୋଧି କଳତ୍ରାଧି ଶୁଭମ ୟଜ୍ଞଧି ଯତୀର୍ଥ ବୁଦ୍ଧି ଶରୀରେନ କରିଛି ଜନେଷୁ ଅଭିଜ୍ଞେଷୁ ସଏବ ଗୋଖର। ସାଧାରଣତଃ ଶତକଡ଼ା 90 ଭାଗ ଲୋକ ନିଜକୁ ଶରୀରକୁ ଆତ୍ମା ବୋଲି ଭାବନ୍ତି, ବା ତୀର୍ଥ ବୁଦ୍ଧି ଯେଉଁ କରୁଛନ୍ତି ଶରୀରରେ ତୀର୍ଥ ବୁଦ୍ଧି କରୁଛନ୍ତି, ଯେଉଁ ଦେଶରେ ଜନ୍ମ ହୋଇଛନ୍ତି ସେଇଟା ଭାବୁଛନ୍ତି ଇଏ ମୋର ପୂଜ୍ୟ। ଏହିଭଳି ଭାବରେ ଯଦିଓ ସେ ବହୁତ ପ୍ରଶଂସିତ ହୁଅନ୍ତି, କିନ୍ତୁ ପ୍ରକୃତରେ ସେମାନେ ପଶୁ ସ୍ତରରେ ଅଛନ୍ତି, ଏହିଭଳି ଭାବରେ ଜ୍ଞାନ ଦେଇଛନ୍ତି। ତେଣୁ ମା ଦେବକୀ ଏବଂ ବସୁଦେବ ପ୍ରାର୍ଥନା କଲେ, ତେଣୁ ଭଗବାନ ତୁମେ ତୁମର ଗୁରୁଙ୍କୁ ମୃତ ପୁତ୍ରକୁ ଫେରାଇ ଦେଲ, ଆମର ଯେଉଁ 6 ଜଣ ପୁତ୍ର ମୃତ୍ୟୁବରଣ କରିଛନ୍ତି ତାଙ୍କୁ ଆମେ ଫେରିକି ଆଣ। ତେଣୁ ଭଗବାନ ଗଲେ ବଳି ଶୀତଳ ଲୋକକୁ କରିକି ଯାଇକିରି ବଳି ମହାରାଜ ପାଖରୁ ସେ 6 ଜଣ ପୁତ୍ରକୁ ଆଣିକି ଆସିଲେ। ସେ 6 ଜଣ ପୁତ୍ର ଯେତେବେଳେ ଦେବକୀଙ୍କ ପାଖରେ ଆସି ପହଞ୍ଚିଗଲେ, ଦେବକୀଙ୍କର ଯେଉଁ ସ୍ଥାନୀୟରୁ କ୍ଷୀର ଯାତ ହେଲା, ତେଣୁ ଯେଉଁ ସ୍ଥାନୀୟ ଯେଉଁ କ୍ଷୀରକୁ ଭଗବାନ କୃଷ୍ଣ ପାନ କରିଥିଲେ ସେଇ କ୍ଷୀର ପାନ କରିକିରି ଏମାନେ ସବୁ ଉଦ୍ଧାର ପାଇଗଲେ। ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ଏହିଭଳି ଭାବରେ ଦ୍ୱାରକାର ଅନେକ ଲୀଳା ରହିଛି, ଦ୍ୱାରକାବାସୀମାନେ ଗୋଟେ ଲୀଳା ରହିଛି, ଶିବଜୀ କାହିଁକି ପରୀକ୍ଷିତ ମହାରାଜ ପଚାରୁଛନ୍ତି, କାହିଁକି ଲୋକମାନେ ଦେବାସୁର ମନୁଷ୍ୟେଷୁ ଯେ ଭଜନ୍ତି ଅଶିବଂ ଶିବଂ ପ୍ରାୟସ୍ତେ ଧନୀନାମ ଭୋଜା ନନ୍ଦୁ ଲକ୍ଷ୍ମୀପତି ମହାରି। ଶିବଜୀଙ୍କର ପାଖରେ କୌଣସି ଧନ ଦୌଲତ ନାହିଁ, ସେ ଗୋଟେ ବଟବୃକ୍ଷରେ ରହିଛନ୍ତି, ବଟବୃକ୍ଷ ତଳେ ରହିଛନ୍ତି, ଆମେ ଏଇଟା ଆଗରୁ କହୁଥିଲେ। କିନ୍ତୁ ତାଙ୍କର ଯେଉଁମାନେ ଭକ୍ତ ବହୁତ ବିରାଟ ବିରାଟ ଧନୀ, କିନ୍ତୁ ଲକ୍ଷ୍ମୀପତି ନାରାୟଣଙ୍କର ଭକ୍ତମାନେ ଦରିଦ୍ର। ଏଇ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି। ଗୋଟେ ଥର ଶିବଜୀ କିଭଳି ଯେଉଁ ରହିଛନ୍ତି କିଏ ବୃକାସୁର, ବୃକାସୁର ଯେତେବେଳେ ଶିବଜୀଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ, ବହୁତ ବଡ଼ ପ୍ରସଙ୍ଗ ରହିଛି, ଭଗବାନ ତାଙ୍କୁ ରକ୍ଷା କରିଥିଲେ। ଏଇଭଳି ଭାବରେ ସବୁ କଥା ରହିଛି, ଘଟଣା ସବୁ ରହିଛି, ବହୁତ ବିସ୍ତାର କଥା ସବୁ ରହିଛି। ଗୋଟେ ଥର ଭୃଗୁ ଦେବତାମାନେ ମୁନିଋଷିମାନେ ସବୁ ପ୍ରାର୍ଥନା ଗୋଟେ ସରସ୍ୱତୀ ନଦୀ ତଟରେ ଯାହା ଗୋଟେ ମିଟିଂ ଡାକିଥିଲେ, ସେଇଠି ଇଏ କରୁଥିଲେ, କିଏ ଶ୍ରେଷ୍ଠ, ବ୍ରହ୍ମା ବିଷ୍ଣୁ ଶିବଙ୍କ ଭିତରେ କିଏ ଶ୍ରେଷ୍ଠ। ତେଣୁ ବ୍ରହ୍ମାଙ୍କର ପୁତ୍ର ଭୃଗୁ ସିଏ ଗଲେ ପରୀକ୍ଷା କରିବା ପାଇଁ। ଏଇଭଳି ପରୀକ୍ଷା କଲେ, ଯାଇକିରି ବୈକୁଣ୍ଠ ଲୋକରେ ଭଗବାନଙ୍କର ବକ୍ଷ ଦେଶରେ ଗୋଟେ ପଦାଘାତ କଲେ। ଶୟାନଂ ଶ୍ରିୟ ଉତ୍ସଙ୍ଗେ ପଦାବକ୍ଷସ ତାଡ଼ୟତ୍ ତତ ଉତ୍ଥାଏ ଭଗବାନ ସହ ଲକ୍ଷ୍ମ୍ୟା ଶତାଙ୍ଗତି। ବ୍ରହ୍ମାଙ୍କୁ ଯେତେବେଳେ ପ୍ରଣାମ କରିନଥିଲେ ତାଙ୍କ କ୍ରୋଧ ଆସିଯାଇଥିଲା, ଶିବଜୀଙ୍କୁ ଟିକେ ଟିକେ ଦୁଃଖରେ କହିଦେଇଥିଲେ, ଟିକେ ରାଗିଯାଇ କଥା କହିଦେଇଥିଲେ, ଅପମାନ ସହିତ କଥା କହିଦେଇଥିଲେ ବୋଲି ଶିବଜୀ ତାଙ୍କୁ ହତ୍ୟା କରିବା ପାଇଁ ବସିଲେ। କିନ୍ତୁ ଲକ୍ଷ୍ମୀ ଦେବୀଙ୍କର କୋଳରେ ଶୟନ କରିଛନ୍ତି ଭଗବାନ ବିଷ୍ଣୁ ବୈକୁଣ୍ଠ ଲୋକରେ, ଇଏ ଯାଇକି ତାଙ୍କ ବକ୍ଷରେ ପଦାଘାତ କଲେ, କୌଣସି ତାଙ୍କର ପ୍ରତିକ୍ରିୟା ହେଲା ନାହିଁ, ବରଂ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଆଉ କିଏ ଭଗବାନ ବିଷ୍ଣୁଙ୍କ ସହିତ କିଏ ସମାନ ହୋଇପାରିବେ, ଏଇଟା ନିର୍ଣ୍ଣୟ ସେ ପ୍ରଦାନ କଲେ। ଏଇଭଳି ଭାବରେ ଦ୍ୱାରକାର ଅନେକ ଲୀଳା ରହିଛି। ଜୟତି ଜନନିବାସ ଦେବକୀ ଜନ୍ମ ବାଦ ଯଦୁବର ପରିଷଦ ଧର୍ମ ସ୍ଥିର ଚରଭୁଜିନଗ୍ନ ସୁସ୍ମିତ ଶ୍ରୀମୁଖେନ ବ୍ରଜପ୍ରବଣତାନାଂ ବର୍ଧ୍ୟଙ୍କାଂ ଦେବ। ବ୍ରଜବାସୀ ଦ୍ୱାରକାବାସୀମାନେ ଭଗବାନଙ୍କୁ ଏହିଭଳି ଭାବରେ ସେବାରେ ରତ ରହିଥିଲେ, ବିଭିନ୍ନ ପ୍ରକାର ସ୍ତୁତି କରିକି ରତ ରହିଥିଲେ। ଏହିଭଳି ଭାବରେ ଆମ କଥାକୁ ଦଶମ ସ୍କନ୍ଧକୁ ଏଇଠି ଶେଷ କରିକିରି, ଇଏ ଭଗବାନଙ୍କର ଆଶ୍ରୟ ତତ୍ତ୍ୱ। ଆଉ ଯେଉଁଠି 10ଟି ତତ୍ତ୍ୱ ରହିଛି ଭାଗବତରେ, ଏ 9ଟି ତତ୍ତ୍ୱ ଯାହାଙ୍କ ଉପରେ ଆଶ୍ରୟ କରନ୍ତି ସିଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଏ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଗଲା 9ଟି ଅଧ୍ୟାୟରେ, ଇଏ ହେଉଛି ଭଗବାନଙ୍କର ମୁଖ ପଦ୍ମ। ତେଣୁ ତାପରେ ଆସିବେ ଏକାଦଶ ସ୍କନ୍ଧ, ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ, ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ମସ୍ତକ ସଦୃଶ। ଏଠି ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଇଥିଲେ ଅର୍ଜୁନଙ୍କୁ, ଉଦ୍ଧବଙ୍କୁ ତାଠାରୁ ଅଧିକ ଜ୍ଞାନ ପ୍ରଦାନ କରିବେ, ଏ କଥା ରହିଛି। ଏକାଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଯଦୁବଂଶଙ୍କ ଉପରେ ମୁନିମାନଙ୍କର ଅଭିଶାପ ଦିଆଯାଇଥିଲା। ପିଣ୍ଡାରିକ କ୍ଷେତ୍ରରେ ଯେତେବେଳେ ମୁନି ଋଷିମାନେ ରହିଥିଲେ, ସେଇଠି ନାରଦ ମୁନି ସବୁବେଳେ ରହନ୍ତି ଦ୍ୱାରକାରେ, ଯଦିଓ ତାଙ୍କ ଉପରେ ଦକ୍ଷଙ୍କର ସାପ ରହିଛି, କିନ୍ତୁ ସେ ଦ୍ୱାରକାରେ ସେ ସାପ କାମ କରୁନଥିଲା। ଅଭିଶାପ ସେ ଦକ୍ଷଙ୍କର ଅଭିଶାପ ଦେଇଥିଲେ, ତୁମେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବ ନାହିଁ, କିନ୍ତୁ ସେ ଦ୍ୱାରକାରେ ସବୁବେଳେ ରହୁଥିଲେ, କାରଣ ଦକ୍ଷଙ୍କର ସାପ ସେଠି କାମ କରୁନଥିଲା, ଭଗବାନଙ୍କ ସ୍ଥାନ ଧାମ ସିଏ। ତେଣୁ ଏମାନେ ଶାମ୍ବ ଇତ୍ୟାଦି ଯାଦବ ଛୋଟ ପିଲାମାନେ ସବୁ ଖେଳରେ ଖେଳରେ ଶାମ୍ବକୁ ଗୋଟେ କନ୍ୟା ବେଶ ପକାଇ କହିଲେ, ମୁନିବର ଆଙ୍କର କ'ଣ ପୁତ୍ର ସନ୍ତାନ ଯାହାତ ହେବ ନା କନ୍ୟା ସନ୍ତାନ ଯାହାତ ହେବ, ଏକ୍ସରେ ଟିକେ କରନ୍ତୁ। ତେଣୁ ଋଷିମାନ ଏବଂ ପ୍ରଲୁବ୍ଧା ମୁନେ ତାନୁଛୁ କୁପିତାନୁପ ଜନୈଷ୍ଠତି ବୋ ମନ୍ଧା ମୂଷଳଙ୍କୁଳ ନାଶନ। ଆରେ ମୂର୍ଖ, ତମର ସିଏ ଗୋଟେ ମୂଷଳ ନାଶ କରିବ, ମୂଷଳ କରିବ ଯେଉଁଟାକୁ ତମର କୂଳକୁ ନାଶ କରିବ। ଏଇଭଳି ଭାବରେ ଭଗବାନ ଜାଣିଲେ ମଧ୍ୟ କିଛି ବ୍ୟବସ୍ଥା କଲେନି ତା ବିରୁଦ୍ଧରେ, ଏସବୁ କଥା ଜାଣିକିରି ଏଇସବୁ କଥା ସବୁ ଆସିବ। ଯାଇକିରି ଉଦ୍ଧବ ପଚାରିବ, ଭଗବାନ ଭଗବାନଙ୍କ ଲୀଳା ସମାପ୍ତ ହେବ ବୋଲି ଜାଣିପାରିଲେ, ତେଣୁ ସେ ଚାହିଁବେ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହେବା ପାଇଁ। ତା ପୂର୍ବରୁ ଆଉ ଗୋଟେ ଲୀଳା ବର୍ଣ୍ଣନା କରାଯାଇଛି, ବସୁଦେବ ନାରଦଙ୍କୁ ଧର୍ମ ବିଷୟରେ ପଚାରିଛନ୍ତି, ଧର୍ମ ବିଷୟରେ ଯେତେବେଳେ ପଚାରୁଛନ୍ତି ନାରଦ କ'ଣ କହିବେ ବସୁଦେବ ଭଗବାନଙ୍କ ପିତାଙ୍କ ଧର୍ମଙ୍କ ଧର୍ମ କରିଛି, ଧର୍ମ ଯିଏ ସ୍ଥାପନ କରିଛନ୍ତି ତାଙ୍କ ପିତାଙ୍କୁ କ'ଣ ଧର୍ମ କହିବେ। ତେଣୁ ସେ କହିଲେ ଏହିଭଳି ଭାବରେ ଜଣେ ଧର୍ମ ବିଷୟରେ ଜାଣିଥିଲେ, ଆଜି ହେଉଛନ୍ତି ସୀତାଦେବୀଙ୍କର ଆବିର୍ଭାବ ତିଥି, ତାଙ୍କର ପିତା ଜନକ ଦେବ, ସେ ଜନକ ଦେବଙ୍କର ବଂଶରେ ପୂର୍ବରୁ ପୂର୍ବ ବଂଶଧର ହେଉଛନ୍ତି ବିଦେହ। ବିଧେୟଙ୍କ ବିଷୟରେ ଆପଣ ଶୁଣିବେ ସନ୍ଧ୍ୟାବେଳେ, ସେ ବିଧେୟ ରାଜା ନିମି, ରାଜା ନିମି ଏଇ ଧର୍ମ ବିଷୟରେ ପ୍ରଶ୍ନ ପଚାରିଥିଲେ ନବଯୋଗେନ୍ଦ୍ରଙ୍କୁ, ରାଜା ବିଶ୍ୱକର୍ମାଙ୍କର ନଅ ପୁତ୍ର ତାଙ୍କୁ ସେ ପ୍ରଶ୍ନ ପଚାରିଥିଲେ, ସେ ସମ୍ଭାବତୀ ସେ କହିଲେ। ଦ୍ୱିତୀୟ ଅଧ୍ୟାୟରୁ ପଞ୍ଚମ ଅଧ୍ୟାୟ ଚାରୋଟି ଅଧ୍ୟାୟରେ ସେ ସମ୍ଭାବତୀ କହିଲେ। ଆମେ ଖାଲି ଗୋଟିଏ ଶ୍ଳୋକରେ କଥାକୁ ଶେଷ କରିବା, କାହିଁକିନା ଆମ ସମୟ ନାହିଁ। ଏଇ ବହୁତ ପ୍ରସିଦ୍ଧ ଶ୍ଳୋକ ରହିଛି ଏଇଟା, କ'ଣ? କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ୍ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ସୁମେଧ। ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ବତିଶ ଶ୍ଳୋକରେ ଏଇଟା କହୁଛନ୍ତି, ନବଯୋଗେନ୍ଦ୍ର କରଭାଦନ, ଏଇ ମହାପ୍ରଭୁ ହେଉଛନ୍ତି ଭଗବାନ ବୋଲି ଏ ପ୍ରମାଣ ହେଉଛି ଏଇଟା। ଏବଂ କଳିଯୁଗରେ ଅନ୍ୟ କୌଣସି ଯଜ୍ଞ ଅନୁମୋଦିତ ନୁହଁ, ଏକମାତ୍ର ଯଜ୍ଞ ଅନୁମୋଦିତ ଯଜ୍ଞ ହେଉଛି ଭଗବାନ ନାମ ଯଜ୍ଞ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ସୁମେଧସ ସେମାନେ ଏଇଥିରେ ଯୋଗଦାନ କରନ୍ତି, ସୁମେଧସ। ତେଣୁ ଏଇ ଯେଉଁ କଥା ରହିଛି, ବହୁତ କଥା ରହିଛି, ଆଉ ଗୋଟେ ଶ୍ଳୋକ କହିଦେବା। ଏଥିରେ ଭଗବାନ ରାମଚନ୍ଦ୍ର, ଭଗବାନ କୃଷ୍ଣଚନ୍ଦ୍ର, ଭଗବାନ ଗୌରଚନ୍ଦ୍ରଙ୍କ ବିଷୟରେ କୁହାଯାଇଛି। କ'ଣ ସେ ଶ୍ଳୋକ? ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ରହିଛି ବତିଶ ଶ୍ଳୋକରେ, ତକ୍ତ୍ୱା ସୁଦୃତ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧର୍ମିଷ୍ଠ ଆର୍ଯ୍ୟ ମାୟା ମୃଗମ ଦୈତ୍ୟପ୍ସିତ ଅନ୍ନଧାବତ ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦମ। ସେଇ ମହାପୁରୁଷଙ୍କୁ ମୁଁ ପ୍ରଣାମ କରୁଛି, ସିଏ ଭଗବାନ କୃଷ୍ଣ ରାମ ରୂପରେ ଆସିକରି ମାୟା ମୃଗ ପଛରେ ଧାଇଁଥିଲେ। ଯିଏ ଭଗବାନ କୃଷ୍ଣ ରୂପରେ ଆସିକରି ସବୁ ତ୍ୟାଗ କରିଦେବେ, ବୃନ୍ଦାବନ ଐଶ୍ୱର୍ଯ୍ୟ ତ୍ୟାଗ କରିଦେବେ, ମଥୁରାର ଐଶ୍ୱର୍ଯ୍ୟ ତ୍ୟାଗ କରି ବୃନ୍ଦାବନକୁ ଆସିଲେ, ବୃନ୍ଦାବନ ଐଶ୍ୱର୍ଯ୍ୟ ତ୍ୟାଗ କରି ମଥୁରାକୁ ପଳେଇଲେ, ଏବଂ ଆମେ ଯେଉଁ ମାୟା ମୃଗ ପଛରେ ଧାଉଁଛେ ଆମକୁ ଉଦ୍ଧାର କରିବା ପାଇଁ ସେ ଆସିଥିଲେ। ଏବଂ ଗୌରାଙ୍ଗ ମହାପ୍ରଭୁ ମଧ୍ୟ ସେହିଭଳି ଭାବରେ ତାଙ୍କର ପତ୍ନୀଙ୍କୁ ତ୍ୟାଗ କରିଦେଲେ, ଲକ୍ଷ୍ମୀଙ୍କୁ ତ୍ୟାଗ କରିକି ଆମମାନଙ୍କୁ ଉଦ୍ଧାର କରିବା ପାଇଁ ସନ୍ନ୍ୟାସ ଗ୍ରହଣ କରିକି ଆସିଲେ। ଏହିଭଳି ଭାବରେ ଏଇ ଚାରୋଟି ଅଧ୍ୟାୟରେ ମା ନବଯୋଗେନ୍ଦ୍ର ଜ୍ଞାନ ପ୍ରଦାନ କରିଛନ୍ତି, ବହୁତ ସୁନ୍ଦର ସୁନ୍ଦର ଜ୍ଞାନ ରହିଛି, କିନ୍ତୁ ଆମର ସମୟ ନାହିଁ। ତେଣୁ ଷଷ୍ଠ ଅଧ୍ୟାୟରୁ ଭଗବାନ ପାଖରେ ଆସି ପହଞ୍ଚିଗଲେ, ଦେବତାମାନେ ଆସି ପହଞ୍ଚିଗଲେ, ପ୍ରାର୍ଥନା କଲେ, ପ୍ରଭୁ ନତାସ୍ମତେ ନାଥ, ଏହିଭଳି ଭାବେ ପ୍ରଭୁ ଆପଣଙ୍କର 125 ବର୍ଷ ହୋଇଗଲା, ଆପଣ ଚାହିଁଲେ ଆପଣଙ୍କ ଲୀଳାକୁ ବିଶ୍ରାମ ଦେଇପାରିବେ, ଆପଣଙ୍କ ଲୀଳାକୁ ସବୁବେଳେ ପାଇଁ ରହିଛି ନିତ୍ୟ ଲୀଳା। ଏହିଭଳି ଭାବେ ବ୍ରହ୍ମା ଶିବ ଆଦି ଦେବତାମାନେ ଆସି ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ତାପରେ ଉଦ୍ଧବ ଆସି କହିଲେ, ପ୍ରଭୁ ତ୍ୱୟାଭୁକ୍ତ ସ୍ରଗନ୍ଧ ବାସଳଙ୍କାର ଚର୍ଚ୍ଚିତା ଉଚ୍ଚିଷ୍ଟ ଭୋଜନ ଦାସା ତମ ମାୟାଞ୍ଜୟମ ହି। ଆମେ କହିଥିଲୁ ଥରେ ଭଗବାନଙ୍କର ପୁଷ୍ପମାଳାର କ'ଣ ମହାତ୍ମା ରହିଛି, କେବଳ ଫୁଲମାଳାକୁ ଯଦି ଧାରଣ କରିଦେଲେ ଆମେ ମାୟାକୁ ଜୟ କରିଯିବା। ତ୍ୱୟାଭୁକ୍ତ ସ୍ରଗନ୍ଧ, ଭଗବାନ ଯେଉଁ ସ୍ରବ ବା ଫୁଲମାଳ ଗ୍ରହଣ କରୁଛନ୍ତି, ଯେଉଁ ଗନ୍ଧ ନେଉଛନ୍ତି, ଅଳଙ୍କାର ଗ୍ରହଣ କରୁଛନ୍ତି, ତାହାର ସେଇ ପ୍ରସାଦ ହିସାବରେ ଆମେ ଯେତେବେଳେ ଗ୍ରହଣ କରିବା ଆମେ ମାୟାକୁ ଜୟ କରିଯିବା। ଏଇଭଳି ଭାବରେ ଭଗବାନ କହି କହୁଛନ୍ତି, ପ୍ରଭୁ ଆପଣ ମୋତେ ନେଇଯାଆନ୍ତୁ, ଆପଣ ଲୀଳା ସାଙ୍ଗ କରିବେ, ମୁଁ ଜାଣିପାରିଲି, ଆପଣ ମୋତେ ନେଇଯାଆନ୍ତୁ। କିନ୍ତୁ ଭଗବାନ ଚାହୁଁନଥିଲେ ତାଙ୍କୁ ନେବା ପାଇଁ, ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ କଥା କୁହାଯାଇଛି। ତେଣୁ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ। ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କରୁଛନ୍ତି, ସେହି ସମୟରେ ଭଗବାନଙ୍କ ଇଚ୍ଛାରେ ମୈତ୍ରେୟ ମୁନି ଆସିକରି ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ସେହି ମୈତ୍ରେୟ ବିଦୁରଙ୍କୁ ସେହି ଜ୍ଞାନ ପ୍ରଦାନ କରିଛନ୍ତି, ଯାହାକି ଭାଗବତ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଭାଗବତ ପ୍ରମୁଖ ଏହିଭଳି ଭାବେ ବୁଝିବାର ଅଛି। ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, ଭଗବାନ ପ୍ରଥମେ ନିଜେ ଜ୍ଞାନ ଦେଉନାହାନ୍ତି। ଯଦିଓ ଭଗବାନ ସବୁକିଛି ଜ୍ଞାନ ଦେଇପାରିବେ, କିନ୍ତୁ ତଥାପି ଭଗବାନ ଶାସ୍ତ୍ରରୁ ଉଦ୍ଧାର କରି କହୁଛନ୍ତି। ଭଗବତ ଗୀତାରେ ଭଗବାନ କହୁଛନ୍ତି, ଋଷିଭିର୍ ବୌଦ୍ଧା ଗୀତଂ ଛନ୍ଦଭିର୍ ବିଭିଧେ ପୃଥକ୍ ବ୍ରହ୍ମସୂତ୍ର ପ୍ରଦେଶ ସହିବ ହେତୁ ମଧ୍ୟ ନିଶ୍ଚିନ୍ତ। ବ୍ରହ୍ମସୂତ୍ରର ଉଦାହରଣ ଦେଇଛନ୍ତି ଭଗବାନ, ଯଦିଓ ସବୁ ଜ୍ଞାନ ଦେଇପାରିବେ, କିନ୍ତୁ ତଥାପି ସେ 13 ଅଧ୍ୟାୟରେ ବ୍ରହ୍ମସୂତ୍ରରୁ ଉଦ୍ଧାର କରି କହୁଛନ୍ତି। ତେଣୁ ସେ ଫ୍ୟାନ୍ଟି ବନ୍ଦ କରିଦିଅନ୍ତୁ, ଲାଇନ୍ ନାହିଁ ତ ସେଇଠି ଅଛି, ସୁଇଚ୍ ଟା ଅଛି, ସେଇଠି ସୁଇଚ୍ ଟା ଅଛି। ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛନ୍ତି, ଭଗବାନ ନିଜେ ଜ୍ଞାନ ନ ଦେଇକରି, ଦତ୍ତାତ୍ରେୟ ମଧ୍ୟ ଜଣେ ଭଗବାନଙ୍କର ଅବତାର, ଅତ୍ରିଙ୍କର ପୁତ୍ର ବିଷ୍ଣୁଙ୍କର ଅଂଶରେ ଆସୁଛନ୍ତି, ସେ ଯେଉଁ ଦେଇଥିଲେ ଯଦୁ ମହାରାଜଙ୍କୁ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ପ୍ରହ୍ଲାଦ ମଧ୍ୟ ସପ୍ତମ ସ୍କନ୍ଧରେ ସେ ଜ୍ଞାନ ଦେଇଛନ୍ତି, ତେଣୁ ଭଗବାନ ସେ ଜ୍ଞାନକୁ ଉଦ୍ଧବକୁ ଦେଉଛନ୍ତି। ଏ 6-9, 7-9 ଏଇ 3 ଅଧ୍ୟାୟରେ ଭଗବାନ ସେ ସବୁ ଜ୍ଞାନ ଦେଇଛନ୍ତି। ଦତ୍ତାତ୍ରେୟଙ୍କର 24 ଗୁରୁ ଅଛନ୍ତି, ଏମାନେ ସବୁ ରହିଛନ୍ତି। ପୃଥିବୀ, ବାୟୁ, ଆକାଶ, ଜଳ, ଅଗ୍ନି, ଚନ୍ଦ୍ରମା, ରବି ଇତ୍ୟାଦି ଏହିଭଳି ଭାବରେ ସବୁ ଆମର ସବୁ ଗୁରୁ ଦତ୍ତାତ୍ରେୟ ଯେଉଁ ଭଗବାନ ସେ କିନ୍ତୁ ଗୁରୁ ଗ୍ରହଣ କରୁଛନ୍ତି। ଭଗବାନ ମଧ୍ୟ ଗୁରୁ ଗ୍ରହଣ କରିଥିଲେ। ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି ଏ 5 ଗୁରୁକୁ ଆମେ ଜାଣିବା କଥା, କିଏ କିଏ ନା ତାଙ୍କ ଭିତରୁ 5 ଗୁରୁ ହେଉଛନ୍ତି ଶ୍ରେଷ୍ଠ, କିଏ ନା କିଏ କ'ଣ ସିଏ ରହିଛନ୍ତି, ହତା ହେବ ପଞ୍ଚଗିରି ପଞ୍ଚ ରହିଛନ୍ତି, କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମିନା ହତା ହେବ ପଞ୍ଚଗିରି ପଞ୍ଚ ଏକ ପ୍ରମାଦ ସ କଥମ ନ ହନ୍ୟତେ ଯ ପଞ୍ଚ ଯ ସେବତୀ ପଞ୍ଚବିରି ପଞ୍ଚ। ମିନ ମିନର ତାର ଶକ୍ତି ରହିଛି, ବହୁତ ଦୂରରୁ କିଛି ବିପଦ ଆସିବ ସେ ଜାଣିପାରିବ, କିନ୍ତୁ ସିଏ ଏ ଥୋପର ଲୋଭରେ ଜୁହାର ଆକର୍ଷଣରେ ମୃତ୍ୟୁବରଣ କରୁଛି। ଏଇଭଳି ଭାବରେ ଗୋଟିଏ ଗୋଟିଏ ଜୀବ ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ରହିଛନ୍ତି, ସେମାନେ ମୃତ୍ୟୁବରଣ କରୁଛନ୍ତି। କୁରଙ୍ଗ ହରିଣ ବ୍ୟାଘ୍ର ସଙ୍ଗୀତରେ ଆକର୍ଷିତ ହେଇକି ମୃତ୍ୟୁବରଣ କରେ, ମାହାତଙ୍ଗ ହାତୀ ଏ ସ୍ପର୍ଶ ମାଧ୍ୟମରେ ଆକର୍ଷିତ ହେଇକିରି ମୃତ୍ୟୁବରଣ କରେ, ପତଙ୍ଗ ଆଲୋକ ପ୍ରତି ଧାବିତ ହେଇକି ସେ ମୃତ୍ୟୁବରଣ କରେ, ଭୃଙ୍ଗ ଗନ୍ଧରେ ଆକର୍ଷିତ ହେଇକିରି ସେ ମୃତ୍ୟୁବରଣ କରେ, ଆଉ ମନୁଷ୍ୟମାନଙ୍କର ସବୁଯାକ ଇନ୍ଦ୍ରିୟ ପ୍ରବଳ ରହିଛନ୍ତି, ତା କଥା କ'ଣ କହିବା, ଏଇ ଆମ ଶିକ୍ଷା ସବୁ ରହିଛି। ଏଇଭଳି ଭାବରେ ଭଗବାନ 24 ଗୁରୁ ବିଷୟରେ କହିକିରି 25 ଗୁରୁ ହେଉଛନ୍ତି ଆମର ଶରୀର। ନୃଦେହ ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍ ବହୁ ସମ୍ଭବାନ୍ତେ ମାନୁଷ୍ୟମ ସଦମ ଅନିତ୍ୟମ ଅପିହ ଧୀର ତୂର୍ଣ୍ଣ ଗତେତନ ପତେତ ଅନୁଭୂତି ଯାବନ ନିଶ୍ଚୟ ସା ବିଷୟ ଖଳୁ ସର୍ବଦଶ୍ୟା। ନବମ ଅଧ୍ୟାୟରେ ଏ ଶ୍ଳୋକଟି କୁହାଯାଇଛି। କ'ଣ ନା ଆମେ ଏ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ମନୁଷ୍ୟ ଜନ୍ମ ଅନେକ ଜନ୍ମ ପରେ ଏଇଟା ପ୍ରାପ୍ତ ହେଇଛେ, ଏଇ ଜନ୍ମରେ ଆମେ ଏଇ ଅର୍ଥ ପ୍ରଦାନ କରିବ, ପରମାର୍ଥ ପ୍ରଦାନ କରିବ, କୃଷ୍ଣ ଭକ୍ତି କୃଷ୍ଣ ପ୍ରେମ ପ୍ରଦାନ କରିପାରିବ, କିନ୍ତୁ ଇଏ ହେଉଛି ଅନିତ୍ୟ, କେତେବେଳେ ଆମ ମୃତ୍ୟୁ ହେଇଯିବ ଆମେ କହିପାରିବା ନାହିଁ। କିନ୍ତୁ ଧୀର ବ୍ୟକ୍ତିମାନେ ସେମାନେ ଏଇ ମନୁଷ୍ୟ ଜନ୍ମକୁ ବ୍ୟବହାର କରିକିରି ତୂର୍ଣ୍ଣ ଚେତନ ପତେତ ଅନୁଭୂତି ଯାହା ହେବ, ସେମାନେ ମୃତ୍ୟୁ ପାଇଁ ଭୟ କରନ୍ତି ନାହିଁ। ସେମାନେ କହନ୍ତି ଆମର ଆଜି ମୃତ୍ୟୁ ଆସିଯାଉ, ଯେତେ ଶୀଘ୍ର ମୃତ୍ୟୁ ଆସିବ ସେତେ ଭଲ, ଯେମିତି ଆମର ପ୍ରବୋଧାନନ୍ଦ ସରସ୍ୱତୀ କଥାଟି କହିଥିଲେ। ତେଣୁ ସେମାନେ କହୁଛନ୍ତି ଆମେ ବର୍ତ୍ତମାନ ଆମେ ମୃତ୍ୟୁବରଣ କରୁ, ଆପଣଙ୍କ ବିଷୟରେ ଧ୍ୟାନ କରିକି ଆମେ ସର୍ବତ୍ୟାଗ କରିଦେବା, ସେ କଥା ଏ କହୁଛନ୍ତି। ନିଶ୍ଚୟ ସହାୟ ନହେଲେ ସବୁଠାରେ ବିଷୟ ରହିଛି, ପଶୁପକ୍ଷୀ ଇତ୍ୟାଦି ଏମାନେ ସବୁ ବିଷୟରେ ବୁଡ଼ିକି ରହିଛନ୍ତି, ଏବଂ ମନୁଷ୍ୟମାନେ ମଧ୍ୟ ସେଇଭଳି ଭାବରେ ରହୁଛନ୍ତି। ମନୁଷ୍ୟ ଜନ୍ମ ଯେଉଁ ଉଦ୍ଦିଷ୍ଟ ହେଇଛି ତାର ଅର୍ଥ ସେମାନେ ବୁଝିପାରୁନାହାନ୍ତି, ଶ୍ରେୟଟା କ'ଣ ସେମାନେ ଜାଣିପାରୁନାହାନ୍ତି, ଜଣେ ଗୁରୁ ଗ୍ରହଣ କରୁନାହାନ୍ତି। ତେଣୁ ଏଇଭଳି ଭାବରେ ତାଙ୍କର ନ୍ୟୁଜ୍ ପେପର୍ ହେଉଛି ତାଙ୍କର ଶ୍ରେୟ ଗୁରୁ, ତେଣୁ ସେ ତାଙ୍କୁ କ'ଣ ଶ୍ରେୟ ପ୍ରଦାନ କରିବେ। ତେଣୁ ଏଇଭଳି ଭାବରେ କହି 10 ଅଧ୍ୟାୟରେ ଭଗବାନ ତାଙ୍କର ଜ୍ଞାନ ପ୍ରଦାନ କରୁଛନ୍ତି। 10 ଅଧ୍ୟାୟରେ ସ୍ୱର୍ଗୀୟ ଭୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବତ ଗୀତା 9 ଅଧ୍ୟାୟରେ ଯେଉଁ କୁହାଯାଇଛି ଭଗବତ ଗୀତାର ଜ୍ଞାନ ଭାଗବତରେ ଏଇ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପ୍ରାୟ ଗୀତାର ଜ୍ଞାନ ସବୁ ରହିଛି। 9 ଅଧ୍ୟାୟରେ ଯେଉଁ ଭଗବାନ କହିଲେ ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି, କର୍ମକାଣ୍ଡ ଧାରାର ଆଶ୍ରୟ ନେଲେ ଜଣେ ସ୍ୱର୍ଗ ଉପଭୋଗ କରିବ, ଭାଗବତ ମଧ୍ୟ ସେ କଥା କହିଲେ ସ୍ୱର୍ଗକୁ ଜଣେ ଯିବ। କ'ଣ ଇଷ୍ଟେହ ଦେବତା ଯଜ୍ଞେ ସ୍ୱଲୋକ ଯାହାତି ଯାଆନ୍ତି କହ ଭୁଞ୍ଜିତ ଦେବତତ୍ର ଭୋଗାନ ଦେବ୍ୟା ନିଜର୍ଜିତା। ଏଇ ଯେଉଁ କର୍ମକାଣ୍ଡ ଧାରାର ଆଶ୍ରୟ ନେଇକି ଯେଉଁମାନେ ସ୍ୱର୍ଗ ଲୋକକୁ ଯାଆନ୍ତି, ସେଠି ପୁଣ୍ୟ କର୍ମ ଫଳ ଶେଷ ହେଇଗଲେ ପୁଣି ସେମାନେ ଫେରିବେ। 9 ଅଧ୍ୟାୟରେ ଭଗବାନ ମଧ୍ୟ ସେ କଥା କହିଥିଲେ। ତେଣୁ 11 ଅଧ୍ୟାୟରେ ଭକ୍ତଙ୍କର ସ୍ୱରୂପ ବିଷୟରେ ବର୍ଣ୍ଣନା କରାଯାଇଛି। ଭକ୍ତ କିଏ ଶବ୍ଦ ବ୍ରହ୍ମଣୀ ନିଷ୍ଣାତ ଓ ନ ନିଷ୍ଣାତ ପରେ ଯଦି ସମସ୍ତ ଶ୍ରମ ଫଳ ହିଅଧନୁ ହେବ ରକ୍ଷିତା। ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି, ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, କିନ୍ତୁ ଭଗବାନଙ୍କ ଶରଣ ସେମାନେ ନେଉନାହାନ୍ତି, ସେମାନଙ୍କର ସବୁକିଛି ଶ୍ରମ କେବଳ ବୃଥା ଶ୍ରମ। କିଭଳି ଭାବରେ ନା ଯେମିତି ଜଣେ ଧେନୁ ପାଳନ କରୁଛି, ଗାଈ ପାଳନ କରୁଛି, ସେ ଗାଈ କ୍ଷୀର ଦେଉନାହିଁ ଯେଭଳି ଭାବରେ ତା ଶ୍ରମ ବିଫଳ ହୁଏ ସେଇଭଳି ଭାବରେ। ତେଣୁ ବାର ଅଧ୍ୟାୟରେ ଭଗବାନ ସତ୍ସଙ୍ଗର ମହିମା କହିଛନ୍ତି। ଏ ସତ୍ସଙ୍ଗର ମହିମା ଏତେ ରହିଛି, ମହାନ ରହିଛି, ଯେଉଁ ସତ୍ସଙ୍ଗର ପ୍ରଭାବରେ ସମସ୍ତେ ଭଗବାନ ପ୍ରାପ୍ତ ହୋଇଛନ୍ତି। ଅସୁର କ'ଣ ଦୈତ୍ୟ ରାକ୍ଷସ ଖଗ ମୃଗ ଗନ୍ଧର୍ବ ଅସୁରା ନାଗ ସିଦ୍ଧ ଚାରଣ ଇତ୍ୟାଦି ଏମାନେ ସମସ୍ତେ ଏଇ ସାଧୁଙ୍କର ସଙ୍ଗ କରିକିରି ଶ୍ରେଷ୍ଠ ଗତି ପ୍ରାପ୍ତ ହୋଇଛନ୍ତି। କେତୋଟି ଉଦାହରଣ ଦିଆଯାଇଛି, ବୃଷପର୍ବା ବଳି ବାଣ, ବାଣଙ୍କ କଥା ଆମେ ଶୁଣିଲେ ଶିବଜୀଙ୍କ କୃପାରୁ ସେ ଭଗବାନ ଭକ୍ତ ହେଲେ, ମୟ ଦାନବ ଅର୍ଜୁନଙ୍କ କୃପାରୁ, ବିଭୀଷଣ ହନୁମାନ କୃପାରୁ, ସୁଗ୍ରୀବ ଏବଂ ହନୁମାନ ଲକ୍ଷ୍ମଣଙ୍କ କୃପାରୁ ଭଗବାନ ଭକ୍ତି କୃପା ପ୍ରାପ୍ତ ହୋଇଛନ୍ତି, ଗଜରାଜ ନାରଦଙ୍କ କୃପା ପ୍ରାପ୍ତ ହୋଇଛନ୍ତି। ଏହିଭଳି ଭାବରେ ଅନେକ ଉଦାହରଣ ରହିଛନ୍ତି, ଏ ସତ୍ସଙ୍ଗର ମହିମା ରହିଛି। ତେଣୁ ଏହିଭଳି ଭାବରେ ଭଗବାନ ମଧ୍ୟ ଏ ସତ୍ସଙ୍ଗର ମହିମା ବର୍ଣ୍ଣନା କରୁଛନ୍ତି ଦ୍ୱାଦଶ ଅଧ୍ୟାୟରେ। ତେର ଅଧ୍ୟାୟରେ ଭଗବାନ ହଂସଗୀତ କହିଛନ୍ତି, ଭଗବାନ ହଂସ ଅବତାର ଥରେ ଆସିକରି ବ୍ରହ୍ମା ଏବଂ ଚାରି କୁମାରଙ୍କୁ ଜ୍ଞାନ ଦେଇଥିଲେ। ଏବଂ ଚଉଦ ଅଧ୍ୟାୟରେ ଭଗବାନ ଭକ୍ତିଯୋଗର ମହିମା କହୁଛନ୍ତି, ଭକ୍ତିଯୋଗ ଶ୍ରେଷ୍ଠ ସେଇଟା ବର୍ଣ୍ଣନା କରୁଛନ୍ତି। ଏଥିରେ ବହୁତ ସୁନ୍ଦର ସୁନ୍ଦର ଶ୍ଲୋକ ରହିଛନ୍ତି, ଆମେ ଗୋଟିଏ ଶ୍ଲୋକ କହିବା। ଏଇଥିରେ ଭଗବାନ କହିଛନ୍ତି ଉଦ୍ଧବଙ୍କୁ, ନ ତଥା ମେ ପ୍ରିୟତମ ଆତ୍ମଜୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବ ଆତ୍ମା ତ ତଥା ଭଗବାନ। ଭଗବାନ କେତେ ପ୍ରିୟ ଉଦ୍ଧବଙ୍କୁ କହୁଛନ୍ତି, ଜ୍ଞାନ ଦେଉଥିବା ଭିତରେ ମଧ୍ୟ ଏଇଟା କହୁଛନ୍ତି, ତମେ ଏତେ ମୋର ପ୍ରିୟ, ଏମିତିକି ମୋର ପୁତ୍ର ବ୍ରହ୍ମା ମୋର ଏତେ ପ୍ରିୟ ନୁହଁ, ଏମିତିକି ଶିବ ମଧ୍ୟ ଭଗବାନଙ୍କର ଜଣେ ଗୁଣ ଅବତାର, ସିଏ ବିଷ୍ଣୁଙ୍କର ଅବତାର, ସିଏ ମଧ୍ୟ ଏତେ ପ୍ରିୟ ନୁହନ୍ତି, ଏମିତିକି ସଂକର୍ଷଣ, ଏମିତିକି ତାଙ୍କର ପତ୍ନୀ ଲକ୍ଷ୍ମୀ ଦେବୀ, ଏମିତିକି ତାଙ୍କ ନିଜ ଆତ୍ମା ମଧ୍ୟ ତାଙ୍କର ଏତେ ପ୍ରିୟ ନୁହଁ ଯେତେ ତମେ ମୋର ପ୍ରିୟ। ଏ କହିବାର ଉଦ୍ଦେଶ୍ୟ ହେଉଛି ଭକ୍ତ ଭଗବାନଙ୍କର ଏତେ ପ୍ରିୟ ଭଗବାନଙ୍କର। ତେଣୁ ଏହିଭଳି ଭାବରେ ଭଗବାନ କହୁଛନ୍ତି, ଯଥାଗ୍ନି ସୁସମୃଦ୍ଧାର୍ଥୀ ଉଦ୍ଧବ ହୀନା ଶ୍ରୀକୃଷ୍ଣ ସହ କ'ଣ ତଥା ମଦ୍ବିଷା ଭକ୍ତି ଉଦ୍ଧବ ହୀନା ଶ୍ରୀକୃଷ୍ଣ ସହ, ଯେମିତି ଗୋଟିଏ ଅଗ୍ନିରେ ସବୁକିଛି ଧ୍ୱଂସ କରିଦିଏ ସେହିଭଳି ଭାବରେ ଯେଉଁମାନେ ଭକ୍ତି ଆଚରଣ କରିବେ ସେସବୁ ତାଙ୍କର ସବୁକିଛି ପାପକୁ ଧ୍ୱଂସ କରିଦେବ। ଏହିଭଳି ଭାବରେ ଜ୍ଞାନ ପ୍ରଦାନ କରିକିରି କହୁଛନ୍ତି ଭଗବାନ ପନ୍ଦର ଅଧ୍ୟାୟରେ, ସିଦ୍ଧିଲାଭ ବିଷୟରେ କହୁଛନ୍ତି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଣିମା ଲଘିମା ଇତ୍ୟାଦି ସିଦ୍ଧି, ଯେଉଁମାନେ ପରମାତ୍ମା ଧ୍ୟାନ କରନ୍ତି ଯୋଗ ମାଧ୍ୟମରେ, ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ପରମାତ୍ମାଙ୍କର ଆରାଧନା କରନ୍ତି, ସେମାନେ ଏଇ ଅଷ୍ଟାଙ୍ଗ ଯୋଗ ସିଦ୍ଧି ପ୍ରାପ୍ତ ହେବା ପାଇଁ ବହୁତ ଲାଳାୟିତ ହୁଅନ୍ତି। ଏସବୁ ବିଷୟରେ କହୁଛନ୍ତି ଭଗବାନ ପନ୍ଦର ଅଧ୍ୟାୟରେ, ସେସବୁ ସିଦ୍ଧି ଭଗବାନ ପ୍ରଦାନ କରନ୍ତି। ଏବଂ ଷୋହଳ ଅଧ୍ୟାୟରେ ଭଗବାନ ତାଙ୍କର ବିଭୂତି ବିଷୟରେ କହିଛନ୍ତି, ଯାହା ଭଗବତ ଗୀତାର ଏକାଦଶମ ଅଧ୍ୟାୟରେ ବିଭୂତି ବିଷୟରେ କହିଥିଲେ, ଆହୁରି ଅଧିକ ବିଭୂତି କହିଛନ୍ତି ଏଇ ଷୋଡ଼ଶ ଅଧ୍ୟାୟରେ ଭଗବାନ ବିଭୂତି, ଅନେକ ଦେବର୍ଷିଣା ନାରଦହମ ହବିର୍ଧାନ ଅସ୍ମି ଧ୍ୟନୁ, ଏହିଭଳି ଭାବରେ ଅନେକ ବିଭୂତି ବିଷୟରେ କହିଛନ୍ତି। ସତର ଅଧ୍ୟାୟରେ ଭଗବାନ ବ୍ରହ୍ମଚର୍ଯ୍ୟ ଏବଂ ଗୃହସ୍ଥ ଆଶ୍ରମ ବିଷୟରେ କହୁଛନ୍ତି, ଆଚାର୍ଯ୍ୟ ମା ବୁଜାନିଆ ନା ମନ୍ୟତ କରିଛି ନା ମର୍ତ୍ତ ବୁଦ୍ଧିଆ ଶ୍ୱେତ ସର୍ବଦେବମୟ ଗୁରୁ, ଗୁରୁଙ୍କୁ ଅସୁୟା କରିବା ନାହିଁ, ଗୁରୁ ଆଚାର୍ଯ୍ୟ ଭଗବାନ ଭଳି ସାକ୍ଷା ଧରିତ୍ୱେନ ସମସ୍ତ ଶାସ୍ତ୍ରୀ, କାରଣ ତାଙ୍କ ଶରୀରରେ ସମସ୍ତ ଦେବତାମାନେ ଆଶ୍ରୟ ନେଇଛନ୍ତି। ତେଣୁ ଇଏ ଗୋଟେ ମଧ୍ୟ ପଦ୍ମପୁରାଣ ବର୍ଣ୍ଣନା କରାଯାଇଛି, ଇଏ ଗୋଟେ ପାଷଣ୍ଡି ଗୁରୁଙ୍କୁ ଗୁରୁସୁ ନରମତି। ତେଣୁ ଏହିଭଳି ଭାବରେ ଜ୍ଞାନ ପ୍ରଦାନ କରି ଅଠର ଅଧ୍ୟାୟରେ ଭଗବାନ ବାନପ୍ରସ୍ଥ ଏବଂ ସନ୍ନ୍ୟାସ ବିଷୟରେ କହୁଛନ୍ତି, ଉଣେଇଶ ଅଧ୍ୟାୟରେ ଭଗବାନ ଭକ୍ତି ଜ୍ଞାନ ଆଦି ସାଧନ ବିଷୟରେ କହୁଛନ୍ତି, ଚାରୋଟି ପ୍ରମାଣ ବିଷୟରେ କହୁଛନ୍ତି, ଶ୍ରୁତି ପ୍ରତ୍ୟକ୍ଷ ଅନୁମାନ ଚତୁଷ୍ଟୟମ୍ ପ୍ରମାଣେଶୁ ଅନବସ୍ତନାଥ ବିକଳ୍ପାଶ ବିରଜିତ। ଚାରୋଟି ପ୍ରମାଣ ରହିଛି, ଗୋଟେ ହେଉଛି ଶ୍ରୁତି ପ୍ରମାଣ, ଗୋଟେ ହେଉଛି ପ୍ରତ୍ୟକ୍ଷ ପ୍ରମାଣ, ଗୋଟେ ହେଉଛି ଇତିହାସ ପ୍ରମାଣ, ଆଉ ଗୋଟେ ହେଉଛି ଅନୁମାନ ପ୍ରମାଣ। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରମାଣମାନେ ସବୁ ଅଛନ୍ତି ତା ଭିତରେ ଶ୍ରେଷ୍ଠ ପ୍ରମାଣ ହେଉଛି ଶ୍ରୁତି ପ୍ରମାଣ। କି କଥା କହୁଛନ୍ତି କି ରୁଚିକି ରହିଲେ ସେ କଥା ଆରମ୍ଭ ହେବ ଆଉ। ତେଣୁ ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ପ୍ରମାଣ ଚାରି ପ୍ରକାର ପ୍ରମାଣ ରହିଛି, ତେଣୁ ତାହା ଭିତରେ ଶ୍ରେଷ୍ଠ ପ୍ରମାଣ ହେଉଛି ଶ୍ରୁତି ପ୍ରମାଣ। ମହାପୁରୁଷ କଥା କହିଲେ ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମମଳ, ଶ୍ରୀମଦ୍ ଭାଗବତମ୍ ହେଉଛି ଶ୍ରେଷ୍ଠ ପ୍ରମାଣ। ତେଣୁ ଏହିଭଳି ଭାବରେ ଜ୍ଞାନ ପ୍ରଦାନ କରି କୋଡ଼ିଏ ଅଧ୍ୟାୟରେ ଭଗବାନ କହୁଛନ୍ତି, ଏଇ ଅଧ୍ୟାୟରେ ଉଦ୍ଧବ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି ଭଗବାନଙ୍କୁ,
प्रभु जम कतिविध प्रोक्तो नियम बाकर्षण कि कह सम को दम कृष्ण काीक्षा धुति प्रभो यही भाव विभिन्न प्रश्न सब पचार भगवान तार सब उत्तर दे संक्षेप सब उत्तर दे कोड़ी अध्याय भगवान कहते कर्म ज्ञान भक्ति विषय कहीं गोटे सुंदर श्लोक कहते मृदयाद्यम सुलभम सुदुर्लभम प्रभम सुकर्पम गुरुकर्ण धारम मयान कुलेन नवसो तरितं कुमान भवाभिन तरेक्षात्महा मनुष्य जन प्राप्त होकर जदि जड़े ए भवसागर पार नहले ताहले से निजे निजर हत्या करे ए मनुष्य जन्म मनुष्य शरीर गोटे सुंदर नौका भि एवं भगवान कथा पवन भि अनुकूल पवन भि एवं गुरु होंगे नौकार कर्णधार ये सबको आश्रय नहींक्र जड़े जदि भवसागर पार नहला ताहले से निजे निजर हत्या करे तेणु प्रभुपाद महाराज कहते गो बैक टू गॉड हेड इन दिस वेरी लाइफ यही जन्म भगवान प्राप्त हो पार तेणु प्रभुपाद महाराज ये हस्पिटाल कर भव रोग दूर करके भगवत धाम ने भागवत व्यवस्था कर समग्र संपूर्ण भागवत व्यवस्था सब कि लोक मैंने शुणुना भक्त मैंने शुणुना अन्य मान कथा कौन कह तेणु चिकित्सा जब मैंने ग्रहण न करेंगे से रोग भल हम कमी से भगवत धाम तेणु यही भाव में कहीकि एक अध्याय भगवान कहते गुण दोष एवं व्यवस्था रहस्य विभिन्न प्रकार गुण दोष सब रही सब कथा कहते 22 अध्याय भगवान कहते प्रकृति पुरुष एवं विवेक विषय कहते ये श्लोकटी भागवत में विभिन्न स्थान रही अनेक कह अर्थे अविद्यमाने संस्कृति न निवर्तते धायतो विषयान से स्वप्ने अर्थापगम यथा जमी आम निद्रे देखुचे बहुत प्रकार स्वप्न देखुचे से भाव आम बहुत आम जो विभिन्न कार्य करुचे स्वप्न भि भगवान को शरण में नगला मान यु स्वप्न भि रही मनुष्य शरीर में आम ये स्वप्न ऊर्ध को जाकर भगवान वास्तव वस्तु को प्राप्त होने चेष्टा करवा कथा हरे कृष्णा 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 हरे 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 राम हरे राम 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 यही भाव भगवान कहते एक अध्याय गुणदोष पाई 22 अध्याय प्रकृति पुरुष विवेक विषय कहते ये कहले आम कह 23 अध्याय अर्जुन पचार उद्धव पचार प्रभु ये केमी जड़े अपमान सही पार अपमान सहटा ये सहज नुह केमी जन सही पार भगवान उदाहरण दौंती जड़े उज्जैन जड़े ब्राह्मण विषय जड़े ब्राह्मण बहुत धनी व्यक्ति थे कि धनपति गोपणता थी सब सब धन सब पड़ेगा पड़ेगला जो भिक्षुक साजिले आिक्षुक गीत हिसाब से जो प्रकार गीत गान कर भगवान महाप्रभु से ज्ञान गीत को गान कर भिक्षा जो सन्यास ग्रहण कले परात्मनिष्ठा अध्यासित पूर्व तमेर महर्षि अहं करिष्यामी दुरंत पारम तमो मुकुंदांग्री निषेव महाप्रभु जो सन्यास ग्रहण कले श्लोक गान कर वृंदावन अभिमुख यात्रा कर आर अर्थ हूँ पूर्वतम आचार्य मैंने भगवान शरण नहीं निषेव है तो मुकुंदांग निषेव है मुकुंद भगवान पाद तुम आश्रय कर तुम भौतिक जगत को पार ही जा पार ही जी भाव में यह सब कथ रही 25 अध्याय वर्णना करिगुण विषय वर्णना कर मनस्तु सात्विक वास ग्राम रजस उच्यते तामसं द्वित सदनम मन कितंतु निर्गुण ये जो भगवान स्थान में रही निर्गुण आउ सब गुणर प्रभाव रही वन मानक सत्वगुण प्रभाव थाए रजगुण प्रभाव थाए ग्राम मानक तमगुण प्रभाव थाए कौन से कि सदन द्वित सदन द्वित क्रीड़ा जो हो भाव कही 26 अध्याय भगवान पुरुरवा वैराग्य विषय वर्णना करवा जे चंद्रवंश से आरुरवा सी हूँ कह रे इला वैवस्वत मान प्रथम संतान जो जात होते गोटे कन्या जात होते इला कहला से पुण पुरुष हो जाते पुणी कन्या हो जाते ये भाव में आसुले चंद्रवंश आसूसी जो चंद्रवंश भगवान आई वंश से पुरुरवा आसवान वैराग्य विषय कहते पुरुरवा वैराग्य
प्रभा एभली भाव वैराग्य जो आचरण करते उद्धव कहते तेणु भगवान कौन तत्व दुस्संगम उत्सृज्य सत्सु सद्येत बुद्धिमान संत एवास चिन्हती मनोव्या संग मुक्ति भी तेणु भगवान कौन एभली भाव दुस्संग समस्त दुस्संग कर दुस्संग कहले कौन दुस्संग कहले भगवान कथा न शुणा ये दुस्संग आउ सब बहुत संग कर भगवान कथा शुणुना से दुस्संग तेणु सत्संग हूँ साधु संघरे भगवान कथा शुणा ये नारद मुनि कथा व्यासदेव कही व्यासदेव समस्त शास्त्र रचना करा जो मैंने पाठ पढ़ पढ़ुंटा मतलब दुस्संग कर भागवत प्रथम स्कंद पंचम अध्याय से कौन व्यासदेव को कौन उद्ध नारद मुनि कही निजर उदाहरण दे जत चारि कुमार से समय आसी ब्रह्मवाद रूप से ठार् कथा जो श्रवण कले भाव नारद परिणत हो जाते ये चिकित्सार ये श्रवणटा हूँ एत गुरुत्वपूर्ण तेणु यही भाव में दुस्संग त्याग करें सत्संग करवा कह भगवान कथा शुणा शुणिले सतर कथा मध्यम ये जो आसक्ति को छेदन करेंगे यही भाव भगवान उद्धव कौन सतीश अध्याय भगवान कौन क्रियाजोग क्रियाजोग कौन ना भगवान आठ प्रकार विग्रह रही शैली दारुमयी लौही लेप्या लेख्या चैकदी मनमयी मणिमयी प्रतिमा अष्ट विधा स्मृदा आठ प्रकार मूर्ति रही पूजा कर मूर्ति शैली मानने शिड़े याठर या लुहार या विभिन्न प्रकार धातु तैयारी फटो फटोरे करहब लेपा लक्षा क्षयती बाहब मन भगवान आराधना करपर एवं मणिपर मनमयी मणिमयी ये हूँ आठ प्रकार रही भगवान प्रतिमा रही भाव कही अंतिम भगवान विदाय नहीं भगवान आम समय होम देवा विदाय नहीं किसी बद्रिकाश्रम जा तेणु भगवान सब जदुकूल संहार होती श्रद्धार वर्णना कर जदु मैने जे जो आसी से सब से गले यही भाव में जदु मान भर गंडगोल अभिशाप प्रथम कही अभिशाप द्वारा से भितर झगड़ा करके गंडगोल कर सब निज निज धाम को जाइंट यहाँ मायामय लीला महाप्रभु यहाँ कही सनातन गोस्वामी को एवं भगवान लीला सांग कर एक अध्याय लोकाभिराम शोतनु धारणा ध्यान मंगलम योग धारणयाग्नेदाधाम विसर्शोकम भगवान तांकर शरीर सहित दिव्य शरीर रे भगवान धाम प्रवेश कले भगवान जो शरीर त्याग कले यहाँ मतलब मायामय लीला महाप्रभु यहाँ सनातन गोस्वामी कहते हैं भाव में एकादश स्कंद मुक्तिर विषय भगवान मस्तक विषय श्रवण कले भगवान मस्तक सहित तुलनीय ये द्वादश स्कंद जो रही भगवान द्वादश अंग आम आज वर्तमान शुणा द्वादश स्कंद आम गाड़ी आस पहुँचीगला प्राय पाखापी पहुँचीगला आम चिंता करपर कि नहीं कितना जहाँ भी हूँ यही भाव में द्वादश स्कंद भगवान मस्तक किरीटी सहित तुलना कर रही हूँ प्रलय निरोध निरोध कहले ये भौतिक जगत जो दस टी विषय रही भागवतम ये दशम विषय ये हूँ निरोध कौन निरोध कहले प्रलय बर्तमान जमीन प्रलय चलती भाव चारि प्रकार प्रलय रही विषय में द्वादश स्कंद वर्णना करा कलिजुगर भविष्यवाणी दे प्रथम व्यासदेव कलिजुगर यही भाव में आसवे कि भाव में असंस्कृता क्रियाहीना रजसा तमसा वृद्धा प्रजास्ते पकईंटी म्लेच्छा राजनूपिण कलिजुगर जो मैंने राजा हे से सब म्लेच्छ म्लेच्छ कहले कौ मैने ना जो मैंने कौन आमिष मुख्यण कर म्लेच्छ एवं जो जवन कहले कौ मैंने जो मैंने भागवत आश्रय नहीं ना नौ ना से जवन तेणु म्लेच्छ कलिजुगर म्लेच्छ मान सब राजा हे तेणु लोक मान जहाँ अवस्था हम शीघ्र आम अनुमान करवा असंस्कृता कौन संस्कार नहीं भाव रजगुण तमगुण प्रभाव में सब प्रजा मान भक्षण करेंगे राजा रूप से प्रजा मान भक्षण करेंगे यही भाव में द्वितीय अध्याय
କଳିଯୁଗର ରାଜବଂଶ ବର୍ଣ୍ଣନା କରିକି ସେଇଠି ବର୍ଣ୍ଣନା କରାଯାଇ ଭବିଷ୍ୟତବାଣୀ ସବୁ ଦିଆଯାଇଛି। ସେଇଠି ବର୍ଣ୍ଣନା କରାଯାଇଥିଲା ଆସିବେ ବୁଦ୍ଧଦେବ ଆସିବେ, ତେଣୁ ବୁଦ୍ଧଦେବ ଆସିଲେ ସେଇଠି ବର୍ଣ୍ଣନା କରାଯାଇଛି। କଳିକି ଆସିବେ, କଳିକି ପରେ ଆସିବେ, କଳିଯୁଗର ଅନ୍ତିମରେ ଆସିବେ, ଏହିଭଳି ଭାବରେ ବହୁତ ଭବିଷ୍ୟତବାଣୀ ସବୁ ଦିଆଯାଇଛି। ତେଣୁ ସେଇଠି ବର୍ଣ୍ଣନା କରାଯାଇଥିଲା ଚାଣକ୍ୟ ପଣ୍ଡିତଙ୍କ କଥା। ଚାଣକ୍ୟ ପଣ୍ଡିତ ଆସିକରି ନବନନ୍ଦା କ'ଣ ଦ୍ୱିଜ କଶ୍ଚିତ୍ ପ୍ରପନ୍ନା ଉଦ୍ଧରିଷ୍ୟତି ତେଷା ଅଭାବେ ଜଗତି ମୌର୍ଯ୍ୟା ଭକ୍ଷ୍ୟତି ପାଇ କଳା। ମୌର୍ଯ୍ୟ ବଂଶକୁ ଲୋପ କରିକିରି ମଗଧ ବଂଶ ଇଏ ଆସିବ, ଆସିବ ଏ ଯେଉଁ ଚନ୍ଦ୍ରବଂଶ ଆସିବ, ଏ ଯେଉଁ କିଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଇତ୍ୟାଦି ମୌର୍ଯ୍ୟ ବଂଶ ସବୁ ଆସିବେ, ତାଙ୍କ ପୂର୍ବରୁ ଥିଲେ ନନ୍ଦବଂଶ ଥିଲେ, ଏସବୁ ବର୍ଣ୍ଣନା କରାଯାଇଛି, ଭବିଷ୍ୟତବାଣୀ ଦିଆଯାଇଛି। ଏଇଟା ମନଗଢ଼ା କଥା ନୁହଁ, ଏସବୁ କୌଣସି ଏଥିରେ ତ୍ରୁଟି ନାହିଁ, ଦୋଷ ତ୍ରୁଟି ନାହିଁ କିଛି। ଏହିଭଳି ଭାବରେ ଦ୍ୱିତୀୟ ଅଧ୍ୟାୟରେ କଳିଯୁଗ ବିଷୟରେ ଭବିଷ୍ୟତବାଣୀ ଦିଆଯାଇଛି। କ'ଣ ହବ କଳିଯୁଗରେ, କ'ଣ କହିବା, ଏସବୁ ଶୁଣିକିରି ପରିକୀତ ମହାରେ ଚିନ୍ତିତ ହେଇଗଲେ କଳିଯୁଗରେ କ'ଣ ସବୁ ହବ। ତତଶ୍ଚାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳେନ ବଳିନ ରାଜନ ରକ୍ଷନ୍ତି ଆୟୁ ବଳ ସ୍ମୃତି। କଳିଯୁଗରେ ଏହିଭଳି ଭାବରେ ଅସୁବିଧା ହବ, କ'ଣ କ'ଣ ହବ, ପ୍ରତିଦିନ ଏହିସବୁ ଆଠଟି ଜିନିଷ କମି କମିକା ଯିବ। କ'ଣ କ'ଣ, ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ସ୍ମୃତି ସବୁ କମିଯିବ। ସେଥିପାଇଁ ଭଗବାନ ନିଜେ ଆସିକରି ବ୍ୟାସଦେବ ରୂପରେ ଶାସ୍ତ୍ରକୁ ଲିପିବଦ୍ଧ କଲେ। ଶାସ୍ତ୍ରର ଗୋଟେ ନାମ ଥିଲା ଶ୍ରୁତି, କେବଳ ଶୁଣିକିରି ମନେ ରଖିଥିଲେ। ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରିକିରି ଏଭଳି ଭାବରେ କଳିର ଦୋଷ ରହିଛି ଶୁଣିକିରି ପରିକୀତ ମହାରାଜ ଚିନ୍ତା କରୁଛନ୍ତି, ପ୍ରଭୁ କେନୁ ଉପାୟନ ଭଗବାନ କଳେର ଦୋଷାନ କଳୌଜନା ବିଧର୍ମିଶ୍ୟାନ୍ତି ଉପଚିତା ତନ୍ମେ ବୃହି ତଥା ମନେ। କଳିର ଏତେ ଦୋଷ ରହିଛି, କେମିତି ଜଣେ କଳିଯୁଗର ମନୁଷ୍ୟ ଏଥିରୁ ଉଦ୍ଧାର ପାଇବ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ବହୁତ, ଯଦିଓ କଳିର ବହୁତ ଦୋଷ ରହିଛି, କଳିର ଦୋଷ ନିଦରେ ଆଦନ ଆସ୍ତି, ଏକ ମହାନ ଗୁଣ, ବହୁତ ବଢ଼ିଆ ଗୁଣଟେ ରହିଛି। କ'ଣ ସେ ନା କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଂଘ ପରମ୍ପରା, ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ ଜଣେ ଭଗବତ ଧାମ ଯାଇପାରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ଚତୁର୍ଥ ଅଧ୍ୟାୟରେ କହୁଛନ୍ତି, ଚାରି ପ୍ରକାର ପ୍ରଳୟ ବିଷୟରେ କହୁଛନ୍ତି, ନିତ୍ୟ ନୈମିତିକ ପ୍ରାକୃତିକ ଆତ୍ୟନ୍ତିକ। କିନ୍ତୁ ଏ ପ୍ରଳୟରୁ ମଧ୍ୟ ଆମେ ଉଦ୍ଧାର ହେବାର ଉପାୟ ହେଉଛି କ'ଣ ନା, ସଂସାର ସିନ୍ଧୁ ମତି ଦୁସ୍ତର ମୁକ୍ତି ତେର୍ସୋ ନାନ୍ୟ ପ୍ରଭୋ ଭଗବତ ପୁରୁଷୋତ୍ତମସ୍ୟ ଲୀଳା କଥା ରସ ନିଷେବେଣ ମନ୍ତରେଣ ପୁଂସୋ ଭବେତ୍ ବିବିଧ ଦୁଃଖ ଦବାର୍ତ୍ତସ୍ୟ। ଭଗବାନ ଏଇ ଭାଗବତଙ୍କ କଥା ରୂପକ ନୌକାରେ ଜଣେ ଭବସାଗରରୁ ପାର ହେଇଯିବ, ସେ ଜାଣିପାରିବ ନାହିଁ ଭବ ଭୌତିକ ଜଗତରେ ଏତେ ଦୁଃଖ କଷ୍ଟ ରହିଛି ବୋଲି ବୁଝିନା। ଲୀଳାପ୍ଲବ ଭଗବାନଙ୍କର କଥା ହେଉଛି ଗୋଟେ ନୌକା ଭଳି, ଲୀଳା କଥା ରସ ନିବେଶ ନିଷେବଣ ମନ୍ତରେଣ ଭବ ଦୁଃଖ ଦବାଦ, ବହୁତ ପ୍ରକାର ଦୁଃଖ ରହିଛି ଭୌତିକ ଜଗତରେ, କିନ୍ତୁ ସେ ଜାଣିପାରିବେ ନାହିଁ ଭୌତିକ ଜଗତ ତାଙ୍କୁ ପାଇବି ଲାଗିବ କିଭଳି ଭାବରେ ନା, ପୂର୍ଣ୍ଣ ସୁଖାଳୟ ବିଶ୍ୱ, ପୂର୍ଣ୍ଣ ସୁଖାଳୟ ବିଶ୍ୱ ତାଙ୍କୁ ଦୁଃଖାଳୟ ହେବ ନାହିଁ, ତାଙ୍କୁ ସୁଖାଳୟ ହେଇଯିବ। ଏଇଭଳି ଭାବରେ କହିକିରି ଭଗବାନ ସବୁ ଜ୍ଞାନ ପ୍ରାପ୍ତ ହେଇକିରି ପରୀକ୍ଷିତ ମହାରାଜ ତାଙ୍କଠାରୁ ଅନୁମତି ନେଉଛନ୍ତି, ପ୍ରଭୁ ବର୍ତ୍ତମାନ ଅଜ୍ଞାନଂ ଚ ନିରସ୍ତଂ ମେ ଜ୍ଞାନ ବିଜ୍ଞାନ ନିଷ୍ଠୟା ଭବତା ଦର୍ଶିତଂ କ୍ଷେମଂ ପରମ ଭଗବତ ପଦମ। ପ୍ରଭୁ ବର୍ତ୍ତମାନ ମୋତେ ଅନୁମତି ଦିଅନ୍ତୁ, ମୁଁ ଭଗବାନ ଧ୍ୟାନ କରିକି ସର୍ବତ୍ୟାଗ କରିବି। ତେଣୁ ବିଶ୍ୱଦେବ ଗୋସ୍ୱାମୀ ତାଙ୍କୁ ଅନୁମତି ଦେଇ ଚାଲିଗଲେ ଏବଂ ପରୀକ୍ଷିତ ମହାରାଜ ଭଗବାନ ଧ୍ୟାନ କରି ସର୍ବତ୍ୟାଗ କରିଦେଲେ। ତେଣୁ ଶରୀର ତ୍ୟାଗ କରିଦେଲା ପରେ ଏ ଆସିଗଲେ ଯେଉଁ ତକ୍ଷକ ରହିଛନ୍ତି, ଗୋଟେ ବ୍ରାହ୍ମଣ ରୂପରେ ଆସିକରି ତାଙ୍କୁ ଦଂଶନ କରିଛନ୍ତି, ତାଙ୍କ ଶରୀର ଦାହ କରିଦେଲେ, ତାଙ୍କ ମୃତ ଶରୀରକୁ ଦାହ କଲେ। ତେଣୁ ଏଥିରେ କ୍ରୋଧ ପ୍ରକାଶ କରିକିରି ତାଙ୍କର ପୁତ୍ର ଜନ୍ମେଜୟ ଗୋଟେ ସର୍ପଯଜ୍ଞ କରିବେ, ଏସବୁ କଥା ଆସିବ। ଅନ୍ୟ କଥା ସବୁ ଭାଗବତ ସୁଖଦେବ ସୁତ ଗୋସ୍ୱାମୀ କହୁଛନ୍ତି, କ'ଣ ନା ଏଠି ରହିଛନ୍ତି ମାର୍କଣ୍ଡେୟ କଥା କହୁଛନ୍ତି, 8, 9 ଏବଂ 10 ଏ ତିନୋଟି ଅଧ୍ୟାୟରେ ମାର୍କଣ୍ଡେୟ କିଭଳି ପ୍ରଳୟକୁ ଦେଖିଥିଲେ ସେ ବିଷୟରେ ବର୍ଣ୍ଣନା କରାଯାଉଛି। 11 ଅଧ୍ୟାୟରେ ଭଗବାନଙ୍କର ଯେଉଁ ରହିଛି ଅଙ୍ଗ ଉପାଙ୍ଗ ଆୟୁଧ ହିସାବରେ ବର୍ଣ୍ଣନା କରାଯାଉଛି। 12 ଅଧ୍ୟାୟରେ ଭାଗବତ କ୍ରମ, ଭାଗବତ କ୍ରମ କହିଲେ ଯେମିତି ଆମେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଭାଗବତ କ୍ରମ। ଏ ପ୍ରଥମ ସ୍କନ୍ଧରୁ ଯେମିତି ଆମେ ନ୍ୟୁଜ୍ ଶୁଣୁଛେ, ପ୍ରଥମେ ହେଡ଼ଲାଇନ୍, ତାପରେ ଡିଟେଲ୍ସରୁ କୁହାଯିବ, ତାପରେ ହେଡ଼ଲାଇନ୍, ସେହିଭଳି ଭାବରେ ସୁତ ଗୋସ୍ୱାମୀ ମଧ୍ୟ ପ୍ରସ୍ତୁତ କରିଛନ୍ତି। ପ୍ରଥମେ ତିନୋଟି ଶ୍ଳୋକରେ ଭାଗବତ ବିଷୟରେ କହିଦେଲେ, ତାପରେ ବିସ୍ତାର ଭାବରେ କହିକରି ଅନ୍ତିମରେ ସଂକ୍ଷେପରେ ସବୁ କହୁଛନ୍ତି। ଏ ଭାଗବତର ଯାହା ସବୁ ବର୍ଣ୍ଣନା କରାଯାଇଛି ସଂକ୍ଷେପରେ କୁହାଯାଇଛି। ଇଏ ହେଉଛି ଭାଗବତ କ୍ରମ। ଯେଉଁମାନେ ଚାହିଁବେ ଭାଗବତ କ୍ରମ ଆମେ ଗୋଟେ କରିଥିଲୁ, ସେଇଟା ଆମେ ତାଙ୍କର ହ୍ୱାଟ୍ସଆପ୍ ବା ନେଟ୍କୁ ଆମେ ଦେଇପାରିବୁ ଯଦି ସେମାନେ ଚାହିଁବେ। ଭାଗବତ କ୍ରମରେ ସବୁ ସ୍କନ୍ଧ ସବୁ ଅଧ୍ୟାୟରୁ ଗୋଟେ ଗୋଟେ ଇମ୍ପୋର୍ଟାଣ୍ଟ ଶ୍ଳୋକ ନେଇକରି ଆମେ ଭାଗବତ କ୍ରମ କରିଛୁ, ଯେଉଁମାନେ ଚାହିଁବେ ଆମେ ତାଙ୍କୁ ପ୍ରଦାନ କରିପାରିବୁ। ଏହିଭଳି ଭାବରେ ଦ୍ୱାଦଶ ଅଧ୍ୟାୟ କଥା କହିକରି ଅନ୍ତିମ ଅଧ୍ୟାୟ କହୁଛନ୍ତି, 13 ଅଧ୍ୟାୟ ଅନ୍ତିମ ଅଧ୍ୟାୟ ଆମେ ପହଞ୍ଚିଗଲେ, ଆମ ଷ୍ଟେସନ ପହଞ୍ଚିଗଲା, ଗାଡ଼ି ଲାଗିଗଲା 13 ଅଧ୍ୟାୟରେ। 335 ଅଧ୍ୟାୟ, ଇଏ ଅନ୍ତିମ ଅଧ୍ୟାୟ ହେଉଛି 13 ଅଧ୍ୟାୟ। ତେଣୁ ଏ ଅଧ୍ୟାୟରେ ଭାଗବତର ମହିମା ବର୍ଣ୍ଣନା କରାଯାଇଛି। ଭାଗବତ ମହିମା କ'ଣ କହିବ, ଯାଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟସ୍ତବୈ ବେଦୈ ସାଙ୍ଗପତ କମ୍ପୁଷଦୈର୍ଗାନ୍ତି ଯଂ ଶ୍ୟାମଘା ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ ଯଶ୍ୟାଦଂ ବିଧୂ ସୁରାସୁରଗଣା ଦେବାୟ ତସ୍ମୈ ନମଃ। ଏ ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ସୁତ ଆମର ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ସୁତ ଗୋସ୍ୱାମୀ ଯଦିଓ ଭାଗବତଙ୍କୁ ବର୍ଣ୍ଣନା କଲେ, ଭଗବାନଙ୍କ ଅନେକ ଲୀଳା ବର୍ଣ୍ଣନା କଲେ, କିନ୍ତୁ ଅନ୍ତିମରେ ସେ ତୃପ୍ତି ପାଇପାରୁନାହାନ୍ତି। ତେଣୁ ଭଗବାନ ଗୋଟେ ନମସ୍କାର କରୁଛନ୍ତି। କିଭଳି ନମସ୍କାର, ସେହି ଭଗବାନ ମୁଁ ପ୍ରଣାମ କରୁଛି ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଇତ୍ୟାଦି ଦେବତାମାନେ ପ୍ରାର୍ଥନା କରନ୍ତି। ଦିବ୍ୟସ୍ତବେରି ଆମେ ଶୁଣିଲେ ଅନେକ ପ୍ରାର୍ଥନା ରହିଛି ଭାଗବତମରେ। ଆମେ ସଂକ୍ଷେପରେ କହିଲେ, ସାତ ଦିନ ସାତ ରାତି ନନ୍ଷ୍ଟପ୍ ଶୁଣୁଥିଲେ, ଖାଲି ଶ୍ଳୋକ ଶୁଣୁଥିଲେ, ଭାଗବତର 18,000 ଶ୍ଳୋକ ଶୁଣୁଥିଲେ ପରୀକ୍ଷିତ ମହାରାଜ ଏବଂ ସୌନକାଦି ଋଷିମାନେ। ତେଣୁ ଏହିଭଳି ଭାବରେ ମୁଖ୍ୟ ମୁଖ୍ୟ ଦେବତାମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଏବଂ ବେଦ ସାଙ୍ଗପଦ ବେଦରେ 6 ଅଙ୍ଗ ରହିଛି, ଏ ଅଙ୍ଗରେ ଭଗବାନଙ୍କର ଗୁଣଗାନ କରାଯାଇଛି। ଏବଂ ବେଦମାନ ଭିତରେ ଶ୍ରେଷ୍ଠ ବେଦ ହେଉଛି ସାମବେଦ। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି, ବେଦାନାଂ ସାମବେଦସ୍ମି, ସାମବେଦରେ ଭଗବାନଙ୍କର ଗୁଣଗାନ କରାଯାଇଛି। ଏବଂ ଯେଉଁମାନେ ଯୋଗୀମାନେ ଧ୍ୟାନରେ ଭଗବାନଙ୍କୁ ଦର୍ଶନ କରନ୍ତି, ହୃଦୟ ଭିତରେ ତାଙ୍କର ହୃଦୟ ଭିତରେ ଦର୍ଶନ କରନ୍ତି, ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ସେ ଭଗବାନଙ୍କୁ ପ୍ରଣାମ କରୁଛି। ପ୍ରଥମ ଶ୍ଳୋକଟି କହିଲେ, ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି, ପୃଷ୍ଠେ ଭ୍ରାମ୍ୟଦ ମନ୍ଦ ମନ୍ଦରଗିରି ଗ୍ରାବାଗ୍ର କଣ୍ଡୁଏନା ନିଦ୍ରାଳୋ କମଠା କୃତୟ ଭଗବତ ଶ୍ୱାସ ନୀଳୋ ପାଆନ୍ତୁ ଭ। ସେହି କମଠ, ସେ କୁର୍ମଙ୍କ ବିଷୟରେ ଆମେ କହିଥିଲେ, ଭଗବାନ କିଭଳି ସମୁଦ୍ର ମନ୍ଥନ ଲୀଳାରେ ଲକ୍ଷ ଯୋଜନ ଧାରଣ କରିକି ଏଇ ମନ୍ଦର ପର୍ବତକୁ ଉତ୍ଥାନ କରିଥିଲେ। ଦ୍ୱିତୀୟ ଶ୍ଳୋକରେ ସେଇ ତାଙ୍କୁ ସ୍ମରଣ କରୁଛନ୍ତି ସୁତ ଗୋସ୍ୱାମୀ। ସେଇ କୁର୍ମଦେବଙ୍କୁ ମୁଁ ପ୍ରଣାମ କରୁଛୁ, ଯାହାଙ୍କର ତାଙ୍କର ପୃଷ୍ଠରେ ଏ ଯେତେବେଳେ ମନ୍ଦରଗିରି ମନ୍ଥନ ହେଉଥିଲା ସେ ନିଦ୍ରା ଯାଇଥିଲେ, ଇଏ ହେଉଛି ଭଗବାନ। ଏବଂ ଯତ୍ ସଂସ୍କାର କଳାନୁବର୍ତ୍ତନ ବସା ବେଳା ନିଭାନ ଭସା ଏ ପର୍ଯ୍ୟନ୍ତ ମଧ୍ୟ ଯାହା ତାହା ମତନ୍ଦ୍ରିତ ଜଳ ନିଧି ନାଦ୍ୟା ବି ବିଶ୍ରାମ ଦିଏ, ବର୍ତ୍ତମାନ ମଧ୍ୟ ସମୁଦ୍ରରେ ଢେଉ ଚାଲୁଛି। ଭଗବାନ ଯେଉଁ ନିଶ୍ୱାସ ନେଇଥିଲେ, ଉଚ୍ଚ ନିଶ୍ୱାସ ନେଇଥିଲେ, ବର୍ତ୍ତମାନ ମଧ୍ୟ ସେହିଭଳି ଭାବରେ ଢେଉ ଢେଉ ଆସୁଛି ସମୁଦ୍ରରେ। ତେଣୁ ଏ ଶ୍ଳୋକରେ ବହୁତ ଗୁରୁତ୍ୱପୂର୍ଣ୍ଣ ସବୁ ଶ୍ଳୋକ ସବୁ ରହିଛନ୍ତି। ତେଣୁ କହୁଛନ୍ତି, ସର୍ବେଦାନ୍ତ ସାର ହି ଶ୍ରୀ ଭାଗବତ ଇଷ୍ୟତେ ତଦ୍ର ସାମୃତ ତୃତୀୟ ନାନ୍ୟତ୍ର ଅତିକୁଚି। ସମସ୍ତ ବେଦର ସାର ହେଉଛନ୍ତି ଭାଗବତ ଭାଗବତ। ତେଣୁ ଏ ଭାଗବତ ରସ ଯେଉଁମାନେ ଆସ୍ୱାଦନ କରୁଛନ୍ତି, ତାଙ୍କୁ ଆଉ କେଉଁଠି ସେ ରସ ପାଇପାରିବେ ନାହିଁ। ଆଉ ରାମାୟଣ ମହାଭାରତ ଇତ୍ୟାଦି ଯାହା ସବୁ ରହିଛି, ଯେତେ ସବୁ ଶାସ୍ତ୍ର ରହିଛି, କେଉଁଠି ସେ ରସ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ସେ ରସ ପ୍ରାପ୍ତ କହୁଥିଲେ ନା ଏ ଭାଗବତମରେ, ଏଇଟା ସୁତ ଗୋସ୍ୱାମୀ କହୁଛନ୍ତି, ଆମେ କହୁନାହୁଁ। ତଦ୍ର ସାମ୍ତ ତୃପ୍ତ ନାନ୍ୟତ୍ର ସାଧ୍ର ଅତିକୁଚିତ ଏ ମା ଯେଉଁ ଇଏ ରହିଛି ଭାଗବତ ମହାତ୍ମ୍ୟରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଭକ୍ତିଦେବୀ କ୍ରନ୍ଦନ କରୁଥିଲେ, ନାରଦମୁନି ସବୁ ବେଦ ଉପନିଷଦ ଇତ୍ୟାଦି ସବୁ ପାଠ କଲେ, ଭଗବତ ଗୀତା ପାଠ କଲେ, କିନ୍ତୁ ତାଙ୍କର ଦୁଃଖ ଦୂର ହେଲା ନାହିଁ। ତେଣୁ ଯେତେବେଳେ ଭାଗବତ ପାଠ କରାଗଲା, ଯାଇକରି ସେ ତାଙ୍କର ଯେଉଁ ପୁତ୍ର 2 ଥିଲେ ଜ୍ଞାନ ବୈରାଗ୍ୟ ବୃଦ୍ଧ ହୋଇଯାଇଥିଲେ, ପୁଣି ସେମାନେ ଯୁବକ ହୋଇଗଲେ, ଏ ଭାଗବତ ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ତେଣୁ କହୁଛନ୍ତି ଭାଗବତ ମହାତ୍ମ୍ୟ ଏଠି ବର୍ଣ୍ଣନା କରାଯାଇଛି, ନିମ୍ନ ଗାନାଂ ଯଥା ଗଙ୍ଗା ଦେବାନାମ ଅଚ୍ୟୁତ ଯଥା ବୈଷ୍ଣବାନାଂ ଯଥା ଶମ୍ଭୁ ପୁରାଣାନାମ ଇଦମ୍ ତଥା। पुराण सहित क्या सब तुलना करते भागवत पुराण को ना वैष्णव मान तथा शंभु वैष्णव मान भितर जब शंभु शिवजी रही शिवजी विषय भागवत में अनेक स्थान में शुणिले चतुर्थ स्कंद आरंभ हो चली कथा तेणु तृतीय स्कंद मत कई भाव में वैष्णव मान भितर श्रेष्ठ होती शिवजी एवं देवानाम अच्युत तथा देवता मान भितर भगवान अच्युत भगवान विष्णु विष्णु होचन से भाव एवं देवानाम अच्युत तथा वैष्णव श्रीमद कौन सीटा वैष्णव निम्न गान तथा गंगा नदी मान भितर जे निम्न गान निम्न तड़क बह जाती निम्न गान भितर श्रेष्ठ हो गंगा निम्न गान तथा गंगा भगवद गीतार मत भगवान कहले कौन स्वतसाम भी जाह्नवी नदी मान भितर मुझे जाह्नवी तेणु ये भागवत कहगला निम्न गान तथा गंगा तेणु थे आकबर ताकर चिंता पड़ा कि गंगा तो शास्त्र वर्णना कर श्रेष्ठ बोली कि जमुना ताक किए श्रेष्ठ यही कथा प्रसंग आसला तेणु जीव गोस्वामी से समाधान कर समाधान कर गंगा देवी जदि श्रेष्ठ किंतु जमुना तांकर आहुरी उन्नत कहीं जमुना जमुना लीलें भगवान अनेक लीला करते तेणु प्रभुपाद महाराज भागवत आरंभ में एक गीत गान कहते जय राधा माधव जय कुंज विहारी गोपीजन वल्लभ गिरिवर धारी यशोदानंदन व्रज जन रंजन यमुना तीर वन चारी प्रभुपाद महाराज ये गीतटी गान करते यमुना तीर भगवान ये लीला कले तेणु जीव गोस्वामी उपरे संतुष्ट होगी आकबर तांकु बहुत प्रदान करुले मूल्य धन प्रदान करने चाहिए कि मना कले ना मोर दरकार नहीं कि जो बाध्य कले तेणु शिव जीव गोस्वामी कहले आम शास्त्र रचना करुचु किंतु कागज मिलूना तेणु आकबर दे आदेश दे जिते कागज दरकार प्रदान करा भाव आदेश देते लगे हाँ कथा सर तेणु यही भाव में जो फेर जीव गोस्वामी तेणु आकबर ताकि बहुत मूल्यवान सब दे धनरत्न सब देते किंतु जीव गोस्वामी जो आणिक आसते जीव गोस्वामी वृंदावन त्याग कर जाती ना कि घोड़े जाइए घोड़ा गाड़ी जाइए और आसीगले आसिक धन सब आनी जमुना प्रदान करदे जमुना को देदे जाओ भाव में निम्न गान जथा गंगा देवाना अच्युत जथा वैष्णव मान जथा पुराणान इदम तथा पुराण मान भितर इदम यही भागवत पुराण हूँ श्रेष्ठ पुराण अठर टी पुराण रही भितर यही भागवत पुराण हूँ श्रेष्ठ पुराण भागवत महात्मा ये वर्णना कर तेणु तापर कहते श्रीमद भागवत पुराणमणम जद वैष्णवान प्रियम जस्मिन् पारमंस्यम् एकमणम् ज्ञानम् परम गीयते तत्र ज्ञान विराग भक्ति सहितम् नष्कर्ममाविष्कृतम् तत्सुणन् सुपर्णन् विचारण परो भक्त्या विमुच्यते नरः आमर श्री श्रीमद गौरमुदुर स्वामी महाराज जो भागवत आरंभ करती मंगलाचरण करती श्लोक से उच्चारण करती श्रीमद भागवत पुराण अमर श्रेष्ठ पुराण अमर पुराण ये कौन सी मलर प्रभाव नहीं भगवद गीतार भगवान कहले त्रैविद्या कौन त्रैगुणीय विषय वेदा वेद रे मलर प्रभाव रही गुणर प्रभाव रही कि भागवतम कौन सी गुणर प्रभाव ना से कहगला पुराण अमल जब वैष्णव मान प्रिय वैष्णव मान प्रिय शास्त्र एवं जस्मिन पारमंसम एक अमल ज्ञानम परम गीयते परम ज्ञान अमल ज्ञान वर्णना कर परम गीयते ज्ञान कर तत्र ज्ञान विराग भक्ति सहित नष्कर्ममाविष्कृतम् जब केवल ज्ञान प्रदान करा नुह ज्ञान वैराग्य भक्ति वर्णना कर नष्कर्ममाविष्कृतम् ये सकाम कर्म जन मुक्त हम नष्कर्म प्राप्त हम आविष्कृत आविष्कार है बहुत प्रकार आविष्कार हो बहुत प्रकार उद्भावन होती भागवत रूपक शास्त्र यदि उद्भावन होती ग्रहण करना मृत्यु को जन पार हो भागवत अध्ययन कले आश्रय ने आविष्कार करसदेव आविष्कृतम तत्सुणन सुपठन विचारण पर भक्त्याभिमुच्य नर। तेणु भागवतम को जो मैंने बुद्धिमान भक्त जो मैंने कौन जो मैंने भाग्यवान भक्त जो मैंने सौभाग्य रही से मैंने श्रवण करेंगे सुणन एवं पाठ करेंगे। जब शुणा सुविधा मिलला नहीं तो पाठ करेंगे एवं सब वाले तो पाठ करहब ना जो तो अन्य समय मिल विचारण करो विचार करेंगे ये भाव भागवत शास्त्र ये भागवत शास्त्र विचार करेंगे विचार कर ले चित्ती पाव चमत्कार चैतन्य चरितामृत कहुच्छी चैतन्य चंद्र दया ये चैतन्य चंद्र दया भागवतम को सी स्थापन करीमद्भागवतम प्रमाण मंगलम तेणु जाओ भागवत पढ़ वैष्णवेर स्थाने एकांत आश्रय कर चैतन्य चरणे। आम जो भागवत पढ़ुचे चैतन्य महाप्रभु धारे पढ़ुचे चैतन्य महाप्रभु धार जो मैंने आसवे ना से भागवत को बुझीपारे ना बहुत वैष्णव रही कि भागवत को बुझीपारे ना ये उन्नत तत्व सब रही तेणु महाप्रभु ये प्रदान कर तेणु यही भाव में आम गोटे कथा कह भूली जाइए यहाँ आम बर्तमान कह 13 नंबर 1 श्लोक विश्वनाथ चक्रवर्ती ठाकुर आशीर्वाद देखते जो मैंने भागवत शुणे कि भाव में जेनेक समुद्र मथित तेन भगवता मोहन रूपेण असुरान बचयित समुद्र मंथनोत्तम अमृतं सो भक्तेभ्यो देवेभ्यो यथा दत्तं जो भाई भाव समुद्र मंथन लीलार भगवान मोहन रूप से आसिकी ये जो अमृत को असुर मान वंचना कर देवता मानक प्रदान करते तथेव से भाव में वेद समुद्र मंथन तंग ये वेद रूपक समुद्र मंथन करी भक्त्यामृत मिदम ये भक्ता रूपक अमृत को श्री भागवत रूप ये हूँ अमृत भागवत रूपेण रूपेण अभक्तान असुरान वंचयित्वा जो मैंने शुणिले ना जो मैंने यहाँ ग्रहण कले ना से अभक्त बा असुर उधार करी वंचना करी जुष्माभ्यम ददातु आपण मान प्रदान करूँ इति भक्तान प्रति आशीर्वाद यही भाव भक्त प्रति आशीर्वाद प्रदान करुत गोस्वामी आम मान को प्रदान करेणु यही भाव कौन जोगींद्राय नमस्ते श्री सुखाय ब्रह्म रूपिण संसार सर्पदष्टो जो विष्णुराध ममुच्यत ये जो दर्प सर्पदर्शन कला ये कौन सर्पदर्शन कला जो परीक्षित महाराज ये कौन संसार सर्प आम समस्ते संसार सर्प दर्शन रहीचे ग्रास रहीचे तेणु से जोगींद्राय नमस्तस्मै सुत गोस्वामी कौन जोगींद्राय जोगी मान भितर इंद्र हो सुखदेव गोस्वामी ताक मु प्रणाम करुच्ची जोगींद्राय नमस्तस्मै सुखाय ब्रह्म रूपिणी सुख सुखदेव गोस्वामी जे कि ब्रह्मचिंतन करुले कि ब्रह्म भगवान यही भागवत आकर्षित करते सुखदेव गोटे नाम हो ब्रह्मरात ब्रह्म रूपेण एवं संसार सर्पदष्टजे दष्टजो परीक्षित महाराज दर्शन कले ये संसार सर्प आमे से भाव संसार सर्प द्वारा ग्रस्त होचे किंतु आमर जो मान सौभाग्य आसी जो मैंने भागवत को श्रवण करसार सर्पदंशन मुक्त होते हैं भगवत धाम को जीवे तेणु से भाव यू अंतिम कौन संसार सर्प दष्ट जो विष्णुराध ममुच्यत विष्णुराध भगवान परीक्षित महाराज को विष्णुराध बोली कहूर्व वर्णना करमी माँ शरीर से दग्ध हो जाइए अश्वत्थ माँ ब्रह्मास्त्र कि भगवान तो रक्षा करते से ही भाव में आम संसार सर्प द्वारा ग्रस्त हो जाइए कि भगवान आमको रक्षा कर हरे कृष्णा 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 हरे 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 राम 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 हरे हरे तेणु प्रार्थना कर भवे भवे यथा भक्ति पादयो तब जायते आम से प्रार्थना करवा सुत गोस्वामी अनुसार भवे भवे यथा भक्ति पादयो तब जायते तथा कुरुष्व देवेश नाथस्त्वं नो जतो प्रभु प्रभु आमे उद्धार न पाइले प्रति जन्म जन्म भगवान कहले महाप्रभु प्रति जन्मे जन्मे ଆମେ ଆସୁ ସେହିଭଳି ଭାବରେ ପ୍ରତି ଭାବରେ ଆସୁ ଆମେ କିଛି ଅସୁବିଧା ନାହିଁ ଯଥା କିନ୍ତୁ ପ୍ରଭୁ ଆପଣଙ୍କ ପାଦ ପଦ୍ମରେ ଭକ୍ତି ଆମର ରହୁ ଭବେ ଭବେ ଯଥା ଭକ୍ତି ପାଦ ତବେ ଯାଏତେ ତଥା କୁରୁଷ ଦେବେଶ ହେ ଭଗବାନ ହେ ପ୍ରଭୁ ହେ ଦେବତାମାନଙ୍କର ଈଶ ଦେବ ଦେବ ଏହିଭଳି ଭାବରେ କରନ୍ତୁ ଆମ ପ୍ରତି କୃପା କରନ୍ତୁ ନାଥ ସ୍ତନଂ ଯଥ ପ୍ରଭୁ ପ୍ରଭୁ ଆପଣ ଆମର ସବୁବେଳେ ନାଥ ରୁହନ୍ତୁ ଏହିଭଳି ଭାବରେ ଆମେ ଏ ଜନ୍ମରେ ଉଦ୍ଧାର ନ ପାଇଲେ ମଧ୍ୟ ପ୍ରତି ଜନ୍ମରେ ଆସିବା ଆପଣଙ୍କ ସେବାରେ ରତ ରହିବୁ ଏବଂ ଆପଣଙ୍କ ପ୍ରତି ଭକ୍ତି ରହୁ ଯେମିତି ଭକ୍ତି ବିନୋଦ ଠାକୁର କହିଲେ କ'ଣ ପଶୁପକ୍ଷୀ ହୟ ଅବା ତୁହେ ଦାସ ସ୍ୱର୍ଗବାନୀ ରହେ ପଶୁପକ୍ଷୀ ହୟ ଥାକି ସ୍ୱର୍ଗବାନୀ ରହେ ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ ଭକ୍ତି ବିନୋଦ ସେଭଳି ଭାବେ ପ୍ରାର୍ଥନା କରୁଛନ୍ତି ଆମ ଆର ଜନ୍ମରେ ପଶୁ ହେବା ପକ୍ଷୀ ହେବା ବା ଦେବଲୋକକୁ ଯିବା ବା ଅସୁରକୁ ଯିବା ବା ପାତାଳ ନର୍କକୁ ଯିବା କିନ୍ତୁ ପ୍ରଭୁ ଆପଣଙ୍କର ଭକ୍ତି ରହୁ ଏଇଭଳି ଭାବରେ ସୁତ ଗୋସ୍ୱାମୀ ମଧ୍ୟ ପ୍ରାର୍ଥନା କରୁଛନ୍ତି ତେଣୁ ଅନ୍ତିମ ଶ୍ଳୋକ ଆମେ ଉଚ୍ଚାରଣ କରିବା ସମସ୍ତେ ଆମ ସହିତ ଉଚ୍ଚାରଣ କରିବେ ନାମ ସଂକୀର୍ତ୍ତନ ଯସ୍ୟ ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପ ପ୍ରଣାଶନମ୍ ସର୍ବ ପାପ ପ୍ରଣାଶନମ୍ ପ୍ରଣାମ ଦୁଃଖ ସମନସ୍ ପ୍ରଣାମ ଦୁଃଖ ସମନସ୍ ତାଂ ନମାମି ହରିଂ ପରମ୍ ତାଂ ନମାମି ହରିଂ ପରମ୍ ଯେଉଁଭଳି ଭାବରେ ରହିଛି ଅନ୍ତିମ ହେଉଛି ନାମ ସଂକୀର୍ତ୍ତନ ଏ ନାମ ସଂକୀର୍ତ୍ତନ ମାଧ୍ୟମରେ ସର୍ବପାପ ପ୍ରଣାଶନ ଆମେ ଦ୍ୱାଦଶ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତୁ ସୁଖଦେବ ଗୋସ୍ୱାମୀ ସେ କଥା କହିଲେ ଏଇଭଳି ଭାବରେ ପରୀକ୍ଷିତ ମହାରାଜ ଚିନ୍ତିତ ହୋଇଯାଇଥିଲେ ଏଭଳି କଳିର ଦୋଷ ସବୁ ରହିଛି ଉଦ୍ଧାର ହୋଇପାରିବା ଆମେ ନାହଁ ଯେଉଁଭଳି ଭାବରେ ଜଣେ ରାଜା ତାଙ୍କୁ ବହୁତ ପ୍ରକାର ଦସ୍ୟୁ ତାଙ୍କ ପ୍ରତି ଆସିଲେ ମଧ୍ୟ ତାଙ୍କ ସହିତ ଯୁଦ୍ଧ କଲେ ମଧ୍ୟ ରାଜାଙ୍କର ଏତେ ଶକ୍ତି ରହିଛି ସେ ସମସ୍ତଙ୍କୁ ହତ୍ୟା କରିପାରିବେ ସେହିଭଳି ଭାବରେ କଳିରେ ଅନେକ ଦୋଷ ରହିଛି ଦୋଷର ସମୁଦ୍ର ରହିଛି କିନ୍ତୁ ଏ ଗୁଣ ଯେଉଁ ରହିଛି ଏ ଗୁଣ ସବୁ ଦୋଷକୁ ଦୂର କରିଦେବ ସର୍ବପାପ ପ୍ରଣାଶନ ତେଣୁ ପ୍ରଣାମ ଦୁଃଖ ସମାନ ସେ ଭଗବାନ ସେ ନାମକୁ ପ୍ରଣାମ କରିବା ମାନେ ଆମର ସବୁ ଦୁଃଖ ଚାଲିଯିବ ନମାମି ତଂ ନମାମି ହରିଂ ପରମ୍ ସେ ଭଗବାନଙ୍କ ନାମ ମାଧ୍ୟମରେ ସେ ଭଗବାନଙ୍କୁ ଆମେ ପ୍ରଣାମ କରୁଛୁ ତେଣୁ ଏହିଭଳି ଭାବରେ ଅନ୍ତିମ ଶ୍ଳୋକଟି ଆମର ଗାଡ଼ି ପହଞ୍ଚିଗଲା ଅନ୍ତିମ ଷ୍ଟେସନରେ ପହଞ୍ଚିଗଲା ତେଣୁ ଆମେ ଆମର ସମସ୍ତ ଅଯୋଗ୍ୟତା ସତ୍ତ୍ୱେ ଆମର ସମସ୍ତ କ'ଣ ଦୋଷ ତ୍ରୁଟି ସତ୍ତ୍ୱେ କିନ୍ତୁ ତଥାପି ଭଗବାନ ରାମଜୀଙ୍କ କୃପାରୁ ସୀତାମାୟାଙ୍କ କୃପାରୁ ଆମେ ସୀତାମାୟାଙ୍କ ଧାମରେ ଆମର ଏ କଥା କହିବାର ଥିଲା କଟକରେ ଜଗନ୍ନାଥଙ୍କର ଧାମରେ କିନ୍ତୁ ଏଇଟି ହେଲା ଏଇ ଧାମରେ ସେ କଥାଟି କୁହାଗଲା ମୁଁ ଚିନ୍ତା କରିନଥିଲି ଯେଉଁଦିନ ଆରମ୍ଭ ହେଲା ତା ପୂର୍ବ ଦିନ ଅକ୍ଷୟ ତୃତୀୟା ଦିନ ତା ପୂର୍ବଦିନ ଦଶମୀ ତିଥିରେ ଏ ଦ୍ୱିତୀୟା ତିଥିରେ ମୁଁ ଚିନ୍ତା କରିନଥିଲି ଭାଗବତୀ କଥା ହେବ ବୋଲି କିନ୍ତୁ ଆମର ମନ୍ଦିର ମ୍ୟାନେଜମେଣ୍ଟ ତରଫରୁ ବିଶେଷ ଭାବରେ ଅମାଇ ପ୍ରଭୁ ଏବଂ ଆମର ସନ୍ଦୀପନି ମୁନି ପ୍ରଭୁ ଏମାନଙ୍କର ବ୍ୟବସ୍ଥାରେ ଆମ ପ୍ରତି କୃପା କଲେ ଯାହାଫଳରେ କି ଆମେ ଏ ଭାଗବତଙ୍କ କଥା କହିବା ପାଇଁ ସୁଯୋଗ ପ୍ରାପ୍ତ ହେଲେ ଯଦିଓ ଏ ଭାଗବତମ କୋଭିଡ଼ ମାଧ୍ୟମରେ ସବୁ କେହି ଶୁଣିପାରିଲେଣି ବା ହେଲା ପାରିନି କିନ୍ତୁ ନେଟ୍ ମାଧ୍ୟମରେ ବହୁତ ଭକ୍ତ ଶ୍ରବଣ କରୁଛନ୍ତି କିନ୍ତୁ ଆମର କଥାରେ ବହୁତ ଡିଷ୍ଟର୍ବାନ୍ସ ହେଉଛି ବିଭିନ୍ନ ପ୍ରକାର ହେଇଥିବାରୁ ଆମେ ବିଭିନ୍ନ ପ୍ରକାର କ୍ରୋଧ ପ୍ରକାଶ କରିଛେ ଆମର ବିଭିନ୍ନ ପ୍ରକାର ଆମର ଯେହେତୁ ପ୍ରକୃତରେ ନାହିଁ ଯୋଗ୍ୟତା ନାହିଁ ଭାଗବତମ ହେଉଛନ୍ତି ପରମ ନିମ୍ନସ୍ତରଙ୍କ ପାଇଁ ରହିଛି କିନ୍ତୁ ତଥାପି ଭଗବାନଙ୍କ ଅସୀମ କୃପାରୁ ଆମର ସେ ଦୋଷ ଗ୍ରହଣ କଲେ ନାହିଁ ସେ ଗୁଣ ଗ୍ରହଣ କଲେ ତେଣୁ ଆମକୁ ଆମର କଥା କହିବାରେ ବହୁତ ଆଗ୍ରହ ରହିଛି ଜାଣିକରି ଭଗବାନ ଏଇ ବ୍ୟବସ୍ଥାଟି କଲେ ତେଣୁ ଆମର କଥା କହିବାରେ ଏଇଭଳି ଭାବରେ ଆନନ୍ଦ ଯେଉଁ ପ୍ରକାଶ ପାଉଛି ମଝିରେ ମଝିରେ ସେଇଟାକୁ ଆମେ ବ୍ରେକ୍ ଦେଇପାରୁନାହୁଁ ସେଇଟା ଆମର ଦୋଷ ଗୋଟେ ରହିଯାଇଛି ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛେ ଭଗବାନ ଲୀଳାରେ ଯେତେବେଳେ ଆମେ ସ୍ମରଣ କରୁଛେ ତେଣୁ ଆମର ସ୍ୱତଃ ଏଇ ଆନନ୍ଦ ଆସୁଛି ଏଇଟା ଦ୍ୱାରା ଅନ୍ୟମାନଙ୍କୁ ଯଦି କିଛି ବାଧା ଆସୁଥିବ ମନ ଦୁଃଖ ହେଉଥିବ ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରିବା ଭଗବାନ ଲୀଳା ଏଇଭଳି ଭାବରେ ଆନନ୍ଦଦାୟକ ଆମେ ପ୍ରକୃତରେ ଗ୍ରହଣ କରିପାରୁନେ ଖାଲି ଦେଖିବା ପାଇଁ କରୁଛେ ତେଣୁ ତଥାପି ଭାଗବତ ସପ୍ତାହ ଆଜିର ଦିନରେ ସମାପ୍ତ ହେଲେ ଆଜି ଶ୍ରୀପାଦ ସନ୍ଦୀପନୀ ମୁନି ପ୍ରଭୁ କହୁଥିଲେ ଏ ଭାଗବତ ଏଇ ଭାଗ ଏଠି ଆରମ୍ଭରୁ ଭାଗବତ ସପ୍ତାହ ହୋଇନଥିଲେ ତେଣୁ ଆଜି ସପ୍ତାହଟି ହେଇଗଲେ ଶେଷ ହେଲେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ସ୍ୱାମୀ ଗୌରବ କି।